ॐ नमो भगवते वासुदेवाय। श्रीमद्भागवतम दशम स्कंद 64 अध्याय श्लोक 36। राजानो राजलक्ष्म्यांधा, राजानो राजलक्ष्म्यांधा, नात्मपातं विचक्षते, नात्मपातं विचक्षते। निरयं जे अभिमन्यते, निरयं जे अभिमन्यन्ते ब्रह्मस्वं साधुवालिसा, ब्रह्मस्वं साधुवालिसा। राजानो राजलक्ष्म्यांधा, राजानो राजलक्ष्म्यांधा, नात्मपातं विचक्षते, निरयं जे अभिमन्यन्ते ब्रह्मस्वं साधुवालिसः। राजानो राजलक्ष्म्यांधा, ब्रह्मपातं विचक्षते, निरंजे अभिमन्यन्ते ब्रह्मस्वं साधुवालिसः। राजानो राजलक्ष्म्यांधा, नात्मपातं विचक्षते, निरंजे अभिमन्यन्ते ब्रह्मस्वं साधुवालिसः। राजानो राजलक्ष्म्यांधा, नात्मपातं विचक्षते, निरंजे अभिमन्यन्ते ब्रह्मस्वं साधुवालिसः। राजनो राजलक्ष्म्यांध्या, आत्मपादं विचक्षते, निरंजे अभिमन्यन्ते ब्रह्मस्वं साधुवालिसः। श्लोक अनुवाद। राजन्यवर्ग सेमानकर राजकीय ऐश्वर्य अंध होइ निज निजर अधपतनर कारण बुझिपारंति नाहीं। मूर्ख सदृश ब्राह्मणर धन सम्पत्ति उपभोग निमित्त लाड़ायित होइ सेमाने प्रकृत पक्षे नरक गमन ही अभिलाष करती। हरे कृष्ण अपस्त भक्त सहजान मंद मातृवृंद आपण मान भागवत कथा स्वागत जनाऊँगी। तेणु ये हूँ जो भगवान कर द्वारका लीला पखापाखि 128 वर्ष भगवान जो लीला होता यही भौतिक जगत रे जो 5000 वर्ष तले जो भगवान लीला करते 11 वर्ष वृंदावन लीला करते 18 वर्ष काल मथुरा रे एवं 100 वर्ष काल द्वारका रे लीला करसंदी। लीला भितरे कहा जाए भगवान अच्छा द्वारका रे पूर्ण मथुरा रे पूर्णतर एवं वृंदावन रे से अच्छा पूर्णतम। भगवान जदिओ से पूर्ण तर कौन से अपूर्णता ना से पूर्ण किंतु पूर्ण भीतर मध्य किसी रही तार तारतम्य रही। तेणु ये जो माधुर्य ऐश्वर्य भेदरे भगवान वृंदावन रे पूर्णतम। भगवान जो ये वृंदावन रे भगवान भगवत्ता ऐश्वर्य प्रकाश कले वृंदावनवासी मैंने से ऐश्वर्यटा ग्रहण करती ना से भगवान को ଯେଉଁଭଳି ଭାବରେ ତାଙ୍କର ନିଜ ଜନ ହିସାବରେ ଗ୍ରହଣ କରନ୍ତି, ପ୍ରିୟତମ ବ୍ୟକ୍ତି ସିଏ ଭଗବାନ, ସିଏ ତାଙ୍କର ସବୁ ଆମେ ଭଗବାନ ଭଲ ପାଉଛେ କାହିଁକି ନା ଭଗବାନ ସବୁ ପ୍ରକାର ଶକ୍ତି ରହିଛି, ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସିଏ। ସାଧାରଣତଃ ଯେଉଁମାନେ ଭଗବାନଙ୍କର ଆରାଧନା କରନ୍ତି, ସାଧାରଣ ଭକ୍ତି ଯେଉଁମାନେ କରୁଛନ୍ତି, ସେମାନେ ଭଗବାନଙ୍କ ଐଶ୍ୱର୍ଯ୍ୟ ବିଷୟରେ ପୂର୍ଣ୍ଣ ଭାବରେ ସଚେତନ ଥାଆନ୍ତି, ସବୁ ଜ୍ଞାନ ତାଙ୍କର ରହିଛି। ଆମେ ଯେଉଁ କଥା କହୁଛେ ଭଗବାନଙ୍କ ଐଶ୍ୱର୍ଯ୍ୟ ସମ୍ବନ୍ଧୀୟ କଥା କହୁଛେ, କିନ୍ତୁ ମାଧୁର୍ଯ୍ୟ ଭାବରେ କଥା ଯେଉଁ ବହୁତ ଉନ୍ନତ ସ୍ତରର ବ୍ୟକ୍ତିମାନେ ସେ ମାଧୁର୍ଯ୍ୟ କଥାକୁ ଉପଲବ୍ଧି କରିବେ ବା ଆସ୍ୱାଦନ କରିବେ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି, ମୟା ସପ୍ତମନା ପାର୍ଥ ଯୋଗଂ ଜୁଞ୍ଜନ୍ମଦାଶ୍ରୟ ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସି ତତ୍ଶୁଣୁ। ଯେଉଁମାନେ ଭଗବାନ ପ୍ରତି ଆସକ୍ତ ହୋଇକରି ଏଇ ଭକ୍ତି କରିବେ ସେମାନଙ୍କ ବିଷୟରେ ତାଙ୍କୁ କୁହାଯାଉଛି, ଭଗବାନ ତାଙ୍କ ନିଜ ବିଷୟରେ ତାଙ୍କର ଐଶ୍ୱର୍ଯ୍ୟ ବିଷୟରେ କହୁଛନ୍ତି, ମୟା ଆସକ୍ତ ମନା ପାର୍ଥ ଯୋଗଂ ଜୁଞ୍ଜନ୍ ମଦାଶ୍ରୟ। ଯୋଗଂ କହିଲେ ଭକ୍ତି ଯୋଗ, ମଦାଶ୍ରୟ ଅସଂଶୟଙ୍କ ସମଗ୍ର, ତେଣୁ ସେମାନେ ପୂର୍ଣ୍ଣ ଭାବରେ ଭଗବାନ ଜାଣିପାରିବେ। ତେଣୁ ପୂର୍ଣ୍ଣ ଭାବରେ କିଭଳି ଭାବରେ ଭଗବାନ ଜାଣିବେ ନା, ଭଗବାନଙ୍କ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ଭଗବାନଙ୍କର ଯେଉଁମାନେ ଏଇସବୁ ଐଶ୍ୱର୍ଯ୍ୟ ରହିଛି ତାକୁ ଜାଣିବେ ହେଉଛନ୍ତି ଭଗବାନ। ପରାଶର ମୁନି ତାଙ୍କର ଭଗବାନଙ୍କର ସଂଜ୍ଞାରେ ଏଇଟା କହିଛନ୍ତି ଯେ କ'ଣ ନା, ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗଙ୍ଗନ। ସମସ୍ତ ଐଶ୍ୱର୍ଯ୍ୟ ଯାହାଙ୍କ ପାଖରେ ପୂର୍ଣ୍ଣ ଭାବେ ରହିଛି, ସମସ୍ତ ଐଶ୍ୱର୍ଯ୍ୟ କହିଲେ ଛଅଟି ଐଶ୍ୱର୍ଯ୍ୟ ରହିଛି ଭୌତିକ ଜଗତରେ। ଆମେ ଯେତେ ଦେଖିବା ଯେତେ ସବୁ ଐଶ୍ୱର୍ଯ୍ୟ ରହିଛି, ଏସବୁ ଐଶ୍ୱର୍ଯ୍ୟକୁ ଛଅ ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଧନ ସମ୍ପତ୍ତି, ଯାହା ପାଖରେ ବହୁତ ଧନ ରହିଛି ତାଙ୍କର କେତେ ତାଙ୍କର ପପୁଲାରିଟି ରହିଛି, କେତେ ଲୋକମାନେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି, କାରଣ ତାଙ୍କର ଧନ ରହିଛି, ଧନ ରହିଛି ତେଣୁ ସମସ୍ତେ ଆକର୍ଷିତ ହୁଅନ୍ତି, ଧନ ପ୍ରତି ଆକର୍ଷିତ ସମସ୍ତେ ହୁଅନ୍ତି। ସେହିଭଳି ଭାବରେ ଶକ୍ତି, ଯାହାର ବହୁତ ଶକ୍ତି ରହିଛି ବହୁତ ଲୋକ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଏହିଭଳି ଭାବରେ ଯଶ, ସୌନ୍ଦର୍ଯ୍ୟ, ଜ୍ଞାନ, ବୈରାଗ୍ୟ ପୂର୍ଣ୍ଣ ମାତ୍ରାରେ ଯାହା ପାଖରେ ରହିଛନ୍ତି ସେ ହେଉଛନ୍ତି ଭଗବାନ। ଏ ଭଗବାନଙ୍କ ସଂଜ୍ଞା ପରାଶର୍ମିଣୀ ଦେଇଛନ୍ତି, କିନ୍ତୁ ଇଏ ହେଉଛି ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ଜ୍ଞାନ ରହିଛି, ଐଶ୍ୱର୍ଯ୍ୟ ଜ୍ଞାନ ଇଏ କ'ଣ ନା, ଯେଉଁମାନେ ଆସକ୍ତି ସ୍ତରକୁ ଯାଇ ଆସକ୍ତି ସ୍ତର ପର୍ଯ୍ୟନ୍ତ ଯାଇନାହାନ୍ତି, ଆସକ୍ତି ସ୍ତରକୁ ଯାଇନାହାନ୍ତି, ସେମାନେ ଭଗବାନଙ୍କର ଐଶ୍ୱର୍ଯ୍ୟ ଜ୍ଞାନକୁ ଉପଲବ୍ଧି କରିବେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ ଏ କଥାଟି କହିଛନ୍ତି। କିନ୍ତୁ ଯେଉଁମାନେ ଭଗବାନ ପ୍ରତି ଆସକ୍ତି ଆସିଗଲାଣି, ସେମାନେ ଏଇ ଭଗବତ ଗୀତାରେ ଭଗବାନଙ୍କର ମାଧୁର୍ଯ୍ୟକୁ ଅନୁଭବ କରିବେ। ବୃନ୍ଦାବନବାସୀମାନେ ଭଗବାନଙ୍କ ମାଧୁର୍ଯ୍ୟକୁ ଅନୁଭବ କରୁଥିଲେ। ମାଧୁର୍ଯ୍ୟ କହିଲେ ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖାଇଲେ ମଧ୍ୟ ବୃନ୍ଦାବନବାସୀମାନେ କୃଷ୍ଣଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ, ସେ ଜାଣନ୍ତି ହେଉଛନ୍ତି ଲବଣୀ ଚୋର, ଏଇଭଳି ଭାବରେ ଜାଣନ୍ତି ଭଗବାନଙ୍କୁ। ଭଗବାନ କହିଲେ ତାଙ୍କ ପାଖରେ ସଂଜ୍ଞା ହେଉଛି ଏଇଟା ଲବଣୀ ଚୋର, ବା ଏଇଭଳି ଭାବରେ ଗୋପୀମାନେ ତାଙ୍କୁ ବହୁତ ପ୍ରକାର କ'ଣ କ'ଣ ଅପମାନ କରନ୍ତି, ତାଙ୍କୁ ବହୁତ ପ୍ରକାର ଗାଳି କରନ୍ତି, ଏସବୁ କଥା ରହିଛି। ମା ଯଶୋଦା ତାଙ୍କୁ ବାନ୍ଧନ୍ତି, ଏସବୁ ଏସବୁ ମାଧୁର୍ଯ୍ୟ ଲୀଳା, ବୃନ୍ଦାବନରେ ଏସବୁ ମାଧୁର୍ଯ୍ୟ ଲୀଳା ରହିଛି। କିନ୍ତୁ ମଥୁରା ଏବଂ ଦ୍ୱାରକାରେ ତାଙ୍କର ଐଶ୍ୱର୍ଯ୍ୟ ଲୀଳା ସବୁ ରହିଛି। ଏଠି ଆମେ ସବୁ ଶୁଣୁଛେ ଦ୍ୱାରକାର ଯେଉଁ ଲୀଳା ଚାଲିଛି ଐଶ୍ୱର୍ଯ୍ୟ ଲୀଳା, ଭଗବାନଙ୍କର କିଭଳି ଭାବରେ ଐଶ୍ୱର୍ଯ୍ୟ ପ୍ରକାଶ କରୁଛନ୍ତି। 16,108 ରାଣୀ, 16,108 ରାଣୀ ରହିଛନ୍ତି, ଏବଂ 16,108 ରାଣୀଙ୍କ ଭିତରେ ସବୁବେଳେ ଝଗଡ଼ା ଚାଲୁଛି ତା ନୁହଁ, ସେମାନେ ବହୁତ ଆନନ୍ଦରେ ରହିଛନ୍ତି। ଭୌତିକ ଜଗତ ହେଉଛି ସବୁବେଳେ ଝଗଡ଼ା ଚାଲିଥିବ, ଭୌତିକ ଜଗତ ଡିସହାରମୋନି, ଚିତ୍ ଜଗତ ହେଉଛି ହାରମୋନି, ସମସ୍ତଙ୍କର ସମସ୍ତଙ୍କ ପ୍ରତି କୋଅପରେସନ୍ ରହିଛି, ଠିକ୍ ଭାବରେ ଯାହାର ଯାହା କାର୍ଯ୍ୟ ରହିଛି ସେ କାର୍ଯ୍ୟ ସବୁ କରୁଛନ୍ତି ହାରମୋନି। ଭଗବାନ ଏଭଳି ସୃଷ୍ଟି କରିଛନ୍ତି, ସମସ୍ତେ ଯଦି ତାଙ୍କର ନିଜ ସେବାରେ ନିଯୁକ୍ତ ରହିବେ ତାହେଲେ ଏ ବୈକୁଣ୍ଠ ଜଗତ ହେଇଯିବ, ଭୌତିକ ଜଗତ। ଆମର ଜଣେ ରଚନା କରିଛନ୍ତି, ଜଣେ କବି ରଚନା କରିଛନ୍ତି, ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ନିରନ୍ତର ସ୍ନେହ ଜୟୀ ଥାଏ, ପରସ୍ପର ସ୍ନେହ ଜୟୀ ଥାଏ ନିରନ୍ତର, ଏଇଟା ବର୍ଣ୍ଣନା କରିଛନ୍ତି, ଆମେ ପିଲାଦାନେ ପଢ଼ୁଥିଲୁ। ଇଏ ହେଉଛି ବୈକୁଣ୍ଠ। ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯାଇ ଥାଏ ନିରନ୍ତର, ଜଣେ ଅନ୍ୟ ଜଣଙ୍କ ପ୍ରତି ସ୍ନେହ ରହିଥିବ, ଏଇଭଳି ଭାବରେ ସମସ୍ତେ ସମସ୍ତଙ୍କ ସେବା କରି ସମସ୍ତଙ୍କୁ ସାହାଯ୍ୟ କରିବେ, ଏଇଭଳି ଭାବରେ ପ୍ରତିଦ୍ୱନ୍ଦ୍ୱୀ ନାହିଁ, ପ୍ରତିଦ୍ୱନ୍ଦ୍ୱତା ନାହିଁ। ତେଣୁ ସେଠି ସେଇଟାକୁ ବୈକୁଣ୍ଠ କୁହାଯାଉଛି, ଆମର କୁହାଯାଉଛି ବୈକୁଣ୍ଠ ରହୁଛି ହାରମୋନି ରହିଛି। ହାରମୋନି କହିଲେ ଯାହାର ଆମେ ସବୁ ଭଗବାନଙ୍କର ଅଂଶ, ଯେମିତି ଆମର ହାତ, ଆମ ଶରୀରର ହାତଟା ଗୋଟେ ଅଂଶ, ହାତର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରହିଛି, ସେ ହାତ ସେଇ କାର୍ଯ୍ୟ କରିବ। ହାତ କହିବନି ନା ମୁଁ ଗୋଡ଼ର କାର୍ଯ୍ୟ କରିବି, ଜମା ମୁଁ ମୁଣ୍ଡର କାର୍ଯ୍ୟ କରିବି, ଏସବୁ କରିପାରିବ ନାହିଁ। ହାତର ଯେଉଁ କାର୍ଯ୍ୟ ଅଛି ସେଇ କାର୍ଯ୍ୟ ସେ କରିବ। ଏ ହେଉଛି ହାରମୋନି, ହାରମୋନିୟସ୍ ଲିଭିଂ। ସମସ୍ତ ଆମ ଶରୀରର ଯେଉଁ ସବୁ ଅଙ୍ଗ ରହିଛନ୍ତି, ସେ ଅଙ୍ଗମାନେ ଠିକ୍ ଠିକ୍ ଭାବରେ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ଶରୀର ଠିକ୍ ଭାବରେ କାର୍ଯ୍ୟ କରୁଛି, ଏଇଟା ହେଉଛି ହାରମୋନିୟସ୍ ଲିଭିଂ। ଏହିଭଳି ଭାବରେ ବୈକୁଣ୍ଠ ଜଗତରେ ସବୁ ହାରମୋନି ରହିଛି, କିନ୍ତୁ ଭୌତିକ ଜଗତରେ ସେ ହାରମୋନିଟା ନଷ୍ଟ ହୋଇଯାଏ, ଡିସ୍ହାରମୋନି। ପ୍ରଭୁପାଦ ମହାରାଜ ଆଉ ଗୋଟେ ଉଦାହରଣ ଦେଇଛନ୍ତି, ଯେଉଁଭଳି ଭାବରେ ଗୋଟେ ମେସିନ୍ ରହିଛି, ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି ରହିଛି ଆମର ଏଠି, ବିଭିନ୍ନ ବହୁତ ସବୁ ଇଣ୍ଡଷ୍ଟ୍ରି ସବୁ ରହିଛି, ହିଣ୍ଡାଲକୋ ଇତ୍ୟାଦି କେତେ କ'ଣ ସବୁ ଇଣ୍ଡଷ୍ଟ୍ରି ରହିଛି। ସେ ଇଣ୍ଡଷ୍ଟ୍ରି ଆମେ ଦେଖିବା ବଡ଼ ବଡ଼ ମେସିନ୍ ସବୁ ରହିଛି, ସେ ମେସିନ୍ରେ ବିଭିନ୍ନ ପ୍ରକାର ସବୁ ପାର୍ଟ ରହିଛି, ବିଭିନ୍ନ ପ୍ରକାର ପାର୍ଟ ସବୁ ରହିଛି, ଅଂଶ ସବୁ ରହିଛି, ଯାହାର ଯେଉଁ କାର୍ଯ୍ୟ ରହିଛି ସେ ସେଇ କାର୍ଯ୍ୟ କରୁଛି। ଯଦି ଗୋଟିଏ ପାର୍ଟ ଗୋଟେ ଖରାପ ହୋଇଗଲା ତାହେଲେ ସେ ମେସିନ୍ଟା କାଲି ଚାଲିପାରିବ ନାହିଁ, ସେ ଗୋଟେ ନୂଆ ଇଏଟେ ଲାଗିବ, ନୂଆ ପାର୍ଟ ଲଗେଇଲେ ଯାଇକି ସେ ମେସିନ୍ ଚାଲିବ, ଏଇଭଳି ଭାବରେ କଥା। ତେଣୁ ସେଇଭଳି ଭାବରେ ଯାହାର ଯେଉଁ ରହିଛି ନିର୍ଦ୍ଦିଷ୍ଟ ରହିଛି କର୍ତ୍ତବ୍ୟ, ଯାହା ସବୁ କାର୍ଯ୍ୟ ସବୁ ରହିଛି, ସେ ସେଇ ଅନୁସାରେ ଯଦି କାର୍ଯ୍ୟ କରିବେ ତାହେଲେ ଏ ହାରମୋନିୟସ୍ ଲିଭିଂ ହେବ, ସୁରୁଖୁରୁ ଭାବରେ ସମସ୍ତେ ରହିପାରିବେ। ଦ୍ୱାରକାରେ ଆମେ ଦେଖିବା ସେଇଭଳି ଭାବରେ ହାରମୋନିୟସ୍ ଲିଭିଂ ରହିଛି, ଯେଉଁଠି ଡିସ୍ହାରମୋନି ହେଉଛି ସେଇଠି ବିଭିନ୍ନ ପ୍ରକାର ଗଣ୍ଡଗୋଳ ଅସୁବିଧା ହେଉଛି, ଯୁଦ୍ଧ ହେଉଛି, ସେଇଠି ଯୁଦ୍ଧ ହେଉଛି, ଡିସ୍ହାରମୋନିରେ ଯୁଦ୍ଧ ହେଉଛି। ଆମେ ଦେଖିଲେ ଭଗବାନଙ୍କ ଦ୍ୱାରକା ଲୀଳା ବିବାହ ଲୀଳାରୁ ଆରମ୍ଭ ହୋଇଛି, ଭଗବାନଙ୍କର 51 ଅଧ୍ୟାୟରୁ ଭଗବାନଙ୍କ ଦ୍ୱାରକା ଲୀଳା ଆରମ୍ଭ ହୋଇଛି, ପାଖାପାଖି 40 ଅଧ୍ୟାୟ ପର୍ଯ୍ୟନ୍ତ ବୃନ୍ଦାବନ ଲୀଳା ରହିଛି, 41-50 ଏ ମଥୁରା ଲୀଳା ରହିଛି, 51-90 ଏ 40 ଅଧ୍ୟାୟରେ ଭଗବାନଙ୍କ ଦ୍ୱାରକା ଲୀଳାକୁ ବର୍ଣ୍ଣନା କରାଯାଉଛି। 100 ଲୀଳା ଭଗବାନଙ୍କର ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଯଦି ବିସ୍ତାର ଭାବରେ ବର୍ଣ୍ଣନା କରାଯିବ ଶେଷ ହେବ ନାହିଁ, ଭଗବାନଙ୍କ ଲୀଳା ଏଭଳି ରହିଛି, ପ୍ରତି କ୍ଷଣରେ ଗୋଟିଏ ଲୀଳା ଭଗବାନଙ୍କର। ଯେମିତି ଆମେ କହିବା ଭଗବାନଙ୍କର ଯେଉଁ ବୃନ୍ଦାବନ ଲୀଳା ରହିଥିଲା, ଗୋଟିଏ ଲୀଳା ହେଉଛି ରାସଲୀଳା। ରାସଲୀଳା ଯଦି ଗୋଟିଏ ରାତ୍ରି ବର୍ଣ୍ଣନା କରାଯାଇଛି ଭାଗବତମରେ, 10:29-33 ଏଇ 5 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ରାସଲୀଳା, ଗୋଟିଏ ରାତ୍ରିର କଥା ବର୍ଣ୍ଣନା କରାଯାଇଛି, କିନ୍ତୁ ସେ ରାତ୍ରିର ମଧ୍ୟ ସଂକ୍ଷେପରେ ବର୍ଣ୍ଣନା କରାଯାଏ, କାରଣ ସେ ରାତ୍ରି ଗୋଟିଏ ରାତ୍ରି ହେଉଛି ବ୍ରହ୍ମାଙ୍କର ଗୋଟିଏ ରାତ୍ରି ସେଥିରେ ମିଶିଥିଲା, 432 ବର୍ଷର ଲୀଳା ସେଇଟା, 432 ବର୍ଷ। ତେଣୁ 432 ବର୍ଷ ଧରିକି ନନ୍ଷ୍ଟପ୍ ଭାବରେ ଯଦି କଥା କୁହାଯିବ ତାହେଲେ ବ୍ରହ୍ମା ଏଇ ଯେଉଁ ରାତ୍ରିର ଯେଉଁ ରହିଛି ରାସଲୀଳାର ଗୋଟିଏ ରାତ୍ରିର କଥା କୁହାଯିବ, ଏଭଳି ଘଟଣା ଭଗବାନଙ୍କର ଲୀଳା ସବୁ ଏଇଭଳି ରହିଛି। ତେଣୁ ଯେତେ ସଂକ୍ଷେପରେ ବର୍ଣ୍ଣନା କରାଯାଇପାରେ କରୁଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଭଗବାନଙ୍କ ବିବାହ ଲୀଳା ଯେତେବେଳେ ଆରମ୍ଭ କରାଯାଉଛି, ପ୍ରଥମେ ବିବାହ କଲେ ଭଗବାନଙ୍କ ପାଟରାଣୀ ହେଉଛନ୍ତି ରୁକ୍ମିଣୀ ଦେବୀ, ଆମେ ଶୁଣିଲେ ଏସବୁ ବର୍ଣ୍ଣନା କରାଯାଇଛି, ଆମେ ସବୁ ଆଲୋଚନା କରିସାରିଛେ। ଏ ଯେଉଁ ରହିଛି ରୁକ୍ମିଣୀ ଦେବୀ ଚାହୁଁଥିଲେ ବିବାହ କରିବେ ଭଗବାନଙ୍କୁ, କିନ୍ତୁ ତାଙ୍କର ଭାଇ, ତାଙ୍କ ପିତା ମଧ୍ୟ ଚାହୁଁଥିଲେ, ଅନ୍ୟ ଭାଇମାନେ ମଧ୍ୟ ଚାହୁଁଥିଲେ, କିନ୍ତୁ ଗୋଟିଏ ଭାଇ ଯେଉଁ ରୁକ୍ମିଣୀ ବଡ଼ ଭାଇ ସେ ଚାହିଁଲେ ନା କୃଷ୍ଣଙ୍କୁ ବିବାହ ଦେବାନି, ଏହିସବୁ ଡିସ୍ହାରମୋନି ଆରମ୍ଭ ସୃଷ୍ଟି ହେଲା, ହାରମୋନିୟସ୍ ଲିଭିଂରେ ଡିସ୍ହାରମୋନି ଆରମ୍ଭ ହୋଇଗଲା। ତେଣୁ ଭଗବାନଙ୍କୁ ଯାଇକିରି ଗଲେ ସବୁ ଯୁଦ୍ଧ କରିବାକୁ ପଡ଼ିଲା, କେତେ କ'ଣ ସବୁ ଆମେ ଶୁଣୁଛେ କେତେ ପ୍ରକାର ସବୁ ଯୁଦ୍ଧ କଲା, କେତେ ରାଜା ସବୁ ମୃତ୍ୟୁବରଣ କଲେ, କେତେ ରାଜା ମୃତ୍ୟୁବରଣ କଲେ, ଏସବୁ କଥା ବର୍ଣ୍ଣନା କରାସାରିଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଲୀଳାରେ ଯଦି ଆମେ ଠିକ୍ ଭାବରେ ଭଗବାନଙ୍କୁ ଆମର ଯେଉଁ ରହିଛି ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, ଏହିସବୁ କଥା ଯେଉଁ ଆମେ ଶୁଣୁଛେ ଆର ଉଦ୍ଦେଶ୍ୟ ହେଉଛି ବା ଆର ଲକ୍ଷ୍ୟ ହେଉଛି, ପ୍ରଭୁପାଦ ମହାରାଜ ଏସବୁ ବ୍ୟବସ୍ଥା କରିଛନ୍ତି, ଆର ଲକ୍ଷ୍ୟ ହେଉଛି କ'ଣ ନା ଆମେ ଏଇ ଭଗବାନ କଥା ଶୁଣିକିରି ଆମେ ନିଜର ସମ୍ବନ୍ଧରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେବା। ଭଗବାନଙ୍କ ସହିତ ଆମର ଯେଉଁ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧରେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେବା। ଏଇ ସମ୍ବନ୍ଧ ଜ୍ଞାନ ଆସିଗଲେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧରେ ଭାବର ଆଦାନ ପ୍ରଦାନ ହେବ, ଏବଂ ଅନ୍ତିମ ପ୍ରୟୋଜନ ହେଉଛି କୃଷ୍ଣ ପ୍ରେମ ଆମେ ପ୍ରାପ୍ତ ହେବା। ଏଇ କଥା ଶ୍ରବଣର ମୁଖ୍ୟ ଲକ୍ଷ୍ୟ ହେଉଛି ଏଇଟା। ତେଣୁ ଏଠି ଯେଉଁ ବର୍ଣ୍ଣନା କରାଯାଏ ଭଗବାନ ଯେଉଁ ଦ୍ୱାରକା ଲୀଳା ଚାଲିଛି, ଗୋଟିଏ ପରେ ଗୋଟିଏ ଲୀଳା ବର୍ଣ୍ଣନା କରୁଛି ସୁଖଦେବ ଗୋସ୍ୱାମୀ। ଯେଉଁ ଲୀଳା ଯେଉଁ ସମୟରେ ତାଙ୍କର ଆସୁଛି, ଆବିର୍ଭୂତ ହେଉଛି, ତାଙ୍କର ମନରେ ଉଦୟ ହେଉଛି, ସେହି ଲୀଳାକୁ ସେ ବର୍ଣ୍ଣନା କରୁଛନ୍ତି। ତେଣୁ ଏ ଯେଉଁ ଲୀଳା ବର୍ଣ୍ଣନା କରାଯାଉଛି, ଏହି ସମୟରେ ଭଗବାନଙ୍କର ଯେଉଁ ଗୋଟେ ଭ୍ରମଣ କରୁଥିଲେ ତାଙ୍କ ପିଲାମାନଙ୍କ ସହିତ, ସେଇ ଲୀଳାଟିକୁ ବର୍ଣ୍ଣନା। ରାଜା ନୃଗଙ୍କ କଥାଟି ଆସୁଛି, ରାଜା ନୃଗ ସେ ତା ପୂର୍ବର କଥା, ବହୁତ ବର୍ଷ ତଳର କଥା। ରାଜା ନୃଗ ଯିଏକି ଇଖୁଆକୁ ତନୟ, ଇଖୁଆକୁ ହେଉଛନ୍ତି କିଏ ନା ଆମର ଯେଉଁ ମନୁ ରହିଛନ୍ତି ବୈବସ୍ୱତ ମନୁ, ଏ ସପ୍ତମ ମନୁ ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇଖୁଆକୁ। ଦଶ ପୁତ୍ର ତାଙ୍କର ରହିଛନ୍ତି, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇଖୁଆକୁ। ଇଖୁଆକୁର 100 ପୁତ୍ର, ତାହା ଭିତରୁ ଏ ଜଣେ ପୁତ୍ରଙ୍କ କଥା ଏଠି ବର୍ଣ୍ଣନା କରାଯାଉଛି। କିଭଳି ଭାବରେ ସେ ବିଭିନ୍ନ ପ୍ରକାର ଏତେ ପ୍ରକାର ପୁଣ୍ୟ କାର୍ଯ୍ୟ କରୁଥିଲେ, ଗୋଦାନ କରୁଥିଲେ, କିନ୍ତୁ ଗୋଟେ ଭୁଲ ହୋଇଗଲା, ଯେଉଁଥିପାଇଁ ତାଙ୍କୁ କୁର୍କଳାସ ହେବାକୁ ପଡ଼ିଲା ବା ଗୋଟେ ଝିଟିପିଟ ହେଲେ ସେ। ତେଣୁ ଏଇ ଯେଉଁ ଲୀଳାଟିକୁ ଦ୍ୱାରକାବାସୀମାନେ ଦେଖିଲେ, ବିଶେଷ ଭାବରେ ଯାଦବମାନେ ସବୁ ଦେଖିଲେ, ଭଗବାନ ଏଇସବୁ ଦେଖିଲା ପରେ ଭଗବାନ ଏଇଟାକୁ ଶିକ୍ଷା ଦେଉଛନ୍ତି। 31-44 ଏଇ 14 ଶ୍ଳୋକରେ ଭଗବାନ ଏଇ ଶିକ୍ଷାକୁ ଆମେ ପ୍ରଦାନ କରୁଛନ୍ତି। ବ୍ରହ୍ମ ସମ୍ପତ୍ତି ହରଣ କଲେ କିଭଳି ଭାବରେ ହେବ, ତାର ଅବସ୍ଥା ଶୋଚନୀୟ ଅବସ୍ଥା ହେବ, ସେଇ କଥାଟି କହୁଛନ୍ତି। ଆମେ ସେଇ କଥାଟିକୁ ଆଲୋଚନା ଚାଲିଛି, ଆଲୋଚନା କରି ଚାଲିଛେ। ତେଣୁ ଏଠି କହୁଛନ୍ତି ଭଗବାନ କହୁଛନ୍ତି ଏ 36 ଗତକାଲି ଆମେ ଆଲୋଚନା କରିଥିଲେ କିଭଳି ଭାବରେ ଯେଉଁ ରହିଛି କ'ଣ ନା ବ୍ରହ୍ମସ୍ୱ ଦୂରାନୁଜ୍ଞାତଂ ଭୋକ୍ତଂ ହନ୍ତି ତ୍ରିପୁରୁଷଂ ପ୍ରସହ୍ୟାତ ବଳାତ୍ ଭୋକ୍ତଂ 10 ପୂର୍ବାନ୍ 10 ଅପରାହ୍ନ। ଏ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ, ଯେଉଁ ବ୍ରହ୍ମ ସମ୍ପତ୍ତି ଯେଉଁମାନେ ଅନୁଜ୍ଞା ନ ନେଇକିରି ଯଦି ଭୋଗ କରିବେ, ମାନେ ଅନୁମତି ନ ନେଇକି ଯଦି ଭୋଗ କରିବେ, ତାହେଲେ ତାଙ୍କର 3 ପୁରୁଷ ନଷ୍ଟ ହୋଇଯିବ। 3 ପୁରୁଷ କହିଲେ କିଏ କିଏ? ତିନି ପୁରୁଷ କହିଲେ କିଏ କିଏ? ବାପା ପୁଅ ନାତି, 3 ପୁରୁଷ ମାନେ ସେଇଟା ନୁହଁ। 3 ପୁରୁଷ କହିଲେ ବାପା ଏବଂ ନିଜେ ଏବଂ ତାଙ୍କର ପୁତ୍ର, ଏ 3 ପୁରୁଷ। ପୁଅ ନାତି ହେଲେ ସେ 4 ପୁରୁଷ ହେଇଗଲା, ନିଜକୁ ମିଶେଇଲେ ନା, ନିଜେ ମିଶିଲେ ହେଲେ 4 ପୁରୁଷ ହେଇଗଲେ ନା। ସେମିତି କହିଲେ କେମିତି? ବାପା ମାନେ ପୁଅ କହିଲା ମାନେ ସେ ଆଉ ଜଣେ ବ୍ୟକ୍ତି ଆଉ ମଝିରେ ରହିଲେ, ତାଙ୍କର ବାପା ତାଙ୍କର ପୁଅ। ଆଉ ଯାହା ହଉ, ଇଏ ହେଉଛି ଏଇ 3 ଜଣ, ସେ ବ୍ୟକ୍ତି ନିଜେ, ତାଙ୍କର ପିତା ଏବଂ ତାଙ୍କର ପୁତ୍ର, ଏ 3 ପୁରୁଷ ନଷ୍ଟ ହୋଇଯିବ କିଭଳି ଭାବରେ ନା, ଯଦି ଅନୁମତି ନ ନେଇକରି ସେ ବ୍ରହ୍ମ ସମ୍ପତ୍ତିକୁ ଭୋଗ କରିବେ ବା ହରଣ କରିବେ, ହରଣ କରିବେ ମାନେ ଭୋଗ କରିବେ, ଏବଂ ଯଦି ଜବରଦସ୍ତି ତାଙ୍କର ସମ୍ପତ୍ତିକୁ ହରଣ କଲେ, ତାହେଲେ ସେଠି କୁହାଯାଉଛି କ'ଣ ନା, 10 ପୂର୍ବାହ୍ନ 10 ଅପରାହ୍ନ, 21 ପୁରୁଷ ହୋଇଗଲେ। ପୂର୍ବର 10 ପିତା, ତାଙ୍କର ପିତା, ତାଙ୍କର ପିତା ହୋଇକି 10 ପୁରୁଷ, ଏବଂ ପୁତ୍ର ତାଙ୍କର ପୁତ୍ର ହୋଇକି 10 ପୁରୁଷ, ଏବଂ ନିଜେ ମଝିରେ ରହିଲେ ନିଜେ 21 ପୁରୁଷ, 21 ପୁରୁଷ ନଷ୍ଟ ହେବେ। ଆମେ ଗତକାଲି କହିଥିଲେ ଏହି ପ୍ରସଙ୍ଗରେ କିଭଳି ଭାବରେ ଭଗବାନ ନୃସିଂହଦେବ କହୁଥିଲେ ପ୍ରହ୍ଲାଦ ମହାରାଜଙ୍କୁ, ବ୍ରହ୍ମ ସମ୍ପତ୍ତି ହରଣ କଲେ ଏଇଭଳି ଭାବରେ 21 ପୁରୁଷ ଧରି ନଷ୍ଟ ହୋଇଯିବେ, କିନ୍ତୁ ଭଗବାନଙ୍କୁ ଯଦି ସନ୍ତୋଷ ବିଧାନ କରିଦେଲେ ଆଉ ଭଗବାନ ଜଣେ ଭକ୍ତ ହୋଇଗଲେ, ତାହେଲେ 21 ପୁରୁଷ ତାଙ୍କର ଉଦ୍ଧାର ପାଇଯିବେ। ଦେଖନ୍ତୁ, 21 ପୁରୁଷ ଉଦ୍ଧାର ପାଇଯିବେ, ଜଣେ ଯଦି ଜଣେ ଭକ୍ତ ହୋଇଗଲେ, ତାଙ୍କର ବଂଶରେ ଜଣେ ଭକ୍ତ ହୋଇଗଲେ 21 ପୁରୁଷ ଉଦ୍ଧାର ପାଇଗଲେ, ପ୍ରହ୍ଲାଦ ମହାରାଜ ସେଇଟା କହୁଛନ୍ତି, ଏ ଭଗବାନ ନୃସିଂହଦେବ କହୁଛନ୍ତି। 30 ସପ୍ତ ବି ପିତା ପୁତଃ ପିତୃ ବି ସତେ ନଘ, जत साधु सुकुले जात भवानी कुल पावन जो कुलरे एभली भाव कुल पावन कुल को पवित्र करदेव सी व्यक्ति भगवान भक्तर एभली भाव महिमा रही जो कुलरे जन भक्त हो जाती से एक कुल एक पुरुष धरी से माने पवित्र हो जाती भगवत धाम प्राप्त हो जाती से माने एभली रही भगवान भक्ति कले यह फल रही भगवान नृसिंहदेव कथा कह एक पुरुष धरी से माने कौन त्रिसप्तमी पितापुत पितृवी सहित अनग से सब पाप शून्य हो जाती भगवान भगवान प्राप्त हो जाती से माने तेणु यही प्रसंग में प्रभुपाद महाराज कहती ତାଙ୍କର ଅନେକ ଶିଷ୍ୟ ରହିଛନ୍ତି ଯଦି ଜଣେ ଶିଷ୍ୟ ଯଦି ଭଗବାନଙ୍କ ମାନେ ଭଗବାନଙ୍କର କୃପା ପ୍ରାପ୍ତ ହୋଇଗଲେ ତାହେଲେ ସିଏ ମଧ୍ୟ ଭଗବାନ କୃପା ପ୍ରାପ୍ତ ହୋଇଯିବେ ଜଣେ ଯଦି ଏହିଭଳି ଭାବରେ ତଳେ ରହିଛି ନାରଦ ମୁନିଙ୍କ ପ୍ରସଙ୍ଗରେ ଏଇ ପ୍ରହ୍ଲାଦ ପ୍ରଭୁପାଦ ମହାରାଜ କଥାଟି କହିଛନ୍ତି ନାରଦ ମୁନି ଯେତେବେଳେ ନାରଦ ମୁନିଙ୍କର ଅନେକ ଶିଷ୍ୟ ରହିଛନ୍ତି ଆମେ ହେଉଛି ସେଇ ନାରଦ ମୁନିଙ୍କର ପରମ୍ପରାରେ ଆସୁଛେ ଆମର ମଧ୍ୟ ସେ ସେଇଭଳି ଭାବରେ ଗୁରୁ ପରମ୍ପରାରେ ଆମର ସେ ମଧ୍ୟ ଜଣେ ଗୁରୁ ନାରଦ ମୁନି ଏଇଥିପାଇଁ ବହୁତ ବଡ଼ ଭାଗ୍ୟ ଆମର ନାରଦ ମୁନି ଏ ତାଙ୍କ କଥା ମଧ୍ୟ ଆମେ ଶୁଣୁଛେ ନାରଦ ମୁନି କଥା ନାରଦ ମୁନି ବ୍ୟାସଦେବଙ୍କୁ ଏ ଭାଗବତଙ୍କୁ କହିଲେ ତେଣୁ ଏ ଭାଗବତଙ୍କୁ ରଚନା କରାଗଲା ପ୍ରଥମେ ନାରଦ ମୁନି ପ୍ରଥମେ ଭଗବାନ କହିଥିଲେ ବ୍ରହ୍ମାଙ୍କୁ ଭାଗବତମ୍ ବ୍ରହ୍ମା କହିଲେ ନାରଦଙ୍କୁ କହିଲେ ନାରଦ କହିଲେ ବ୍ୟାସଙ୍କୁ ତେଣୁ ସେ ବ୍ୟାସଦେବ ଏ ଭାଗବତ ରଚନା କଲେ ଆମେ ଯେଉଁ ଭାଗବତ ଶୁଣୁଛେ ଏ ନାରଦ ମୁନିଙ୍କ କହିଛନ୍ତି ବ୍ୟାସଦେବଙ୍କୁ କହିଛନ୍ତି ସେ ବ୍ୟାସଦେବ ରଚନା କରିଛନ୍ତି ଭାଗବତଙ୍କୁ ତେଣୁ ନାରଦ ମୁନିଙ୍କର କଥା ସବୁ ଆମେ ଶୁଣୁଛେ ତେଣୁ ଏଇ ପରମ୍ପରାରେ ଯଦି ଆମର ଆମର ଯେଉଁ ରହିଛନ୍ତି ଆମର ଶିଷ୍ୟ ହେଉ ବା ପୁତ୍ର ହେଉ ବା ଯିଏ ହୁଅନ୍ତୁ ଯଦି ଯଦି ଜଣେ ଶିଷ୍ୟ ହୋଇଗଲେ ମାନେ ଭଗବାନଙ୍କର କୃପା ପ୍ରାପ୍ତ ହୋଇଗଲେ ତାହେଲେ ଆମେ ମଧ୍ୟ ତରିଯିବା ଅପରାଧ କଲେ ଯେମିତି ଏକୋଇଶ ପୁରୁଷ ନଷ୍ଟ ହୋଇଯାଉଛି ସେହିଭଳି ଭାବରେ ଭଗବାନ ଯଦି ସନ୍ତୋଷ ବିଧାନ କରିପାରିଲେ ତାହେଲେ ତାଙ୍କର ଏକୋଇଶ ପୁରୁଷ ମଧ୍ୟ ପବିତ୍ର ହୋଇଯିବେ ତରିଯିବେ ସେମାନେ ଏକୋଇଶ ପୁରୁଷ ତେଣୁ ପ୍ରଭୁପାଦ ମହାରାଜ ସେହି ପ୍ରସଙ୍ଗରେ କହିଛନ୍ତି ମୋର ଜଣେ ଯଦି ଶିଷ୍ୟ ଶୁଦ୍ଧ ଭକ୍ତ ହୋଇଗଲେ ତାହେଲେ ମୁଁ ମଧ୍ୟ ତାଙ୍କ ଦ୍ୱାରା ପବିତ୍ର ହୋଇଯିବା ଶୁଦ୍ଧ ହୋଇଯିବା ଭଗବତ ଧାମ ପ୍ରାପ୍ତ ହୋଇଯିବି ପ୍ରଭୁପାଦ ମହାରାଜ ଏ କଥାଟି କହିଛନ୍ତି ଯଦିଓ ପ୍ରଭୁପାଦ ମହାରାଜଙ୍କର କୃପାରୁ ଆମେ ସବୁ ଅଧିକାଂଶ ବହୁତ ବ୍ୟକ୍ତି ସବୁ ଭଗବତ ଧାମକୁ ଯାଇଛନ୍ତି ଆ ଭିତରେ ବହୁତ ଇତିହାସ ହୋଇଯାଇଛି ଭଗବାନଙ୍କ ଧାମକୁ ଯିବାର ବହୁତ ଇତିହାସ ସବୁ ରହିଛି ବହୁତ ଇତିହାସ ରହିଛି ଆମର ଗୁରୁଦେବ ଏଠି ରହିଛନ୍ତି ଭଗବାନଙ୍କ ନାମ ଉଚ୍ଚାରଣ କରିକିରି ଭଗବତ ଧାମ ପ୍ରାପ୍ତ ହୋଇଛନ୍ତି ପ୍ରଭୁପାଦଙ୍କର ଆଶ୍ରୟ ନେଇକରି ଆଜି ସେ ସେହିଭଳି ଭାବରେ ଭଗବାନଙ୍କ ଭକ୍ତି ଆଚରଣ କରିକିରି ଅନ୍ତିମ ସମୟରେ ଭଗବାନଙ୍କର ଏ ରାସଲୀଳାକୁ ସେ ଗାନ କରୁଥିଲେ ରାସଲୀଳାର ଗାନକୁ ଗୀତ ଯେଉଁ ରହିଛି ମଣିପୁରୀ ଭାଷାରେ ସେ ଗାନ କରୁଥିଲେ ଏବଂ ଏହିଭଳି ଭାବରେ ସେ ଭଗବାନଙ୍କ ରାସଲୀଳାରେ ପ୍ରବେଶ କଲେ ଭଗବାନଙ୍କର ରାଧାକୁଣ୍ଡରେ ସେ ରହିଲେ ବର୍ତ୍ତମାନ ରାଧାକୁଣ୍ଡ ସବୁଠାରୁ ଶ୍ରେଷ୍ଠ ସ୍ଥାନ ହେଉଛି ରାଧାକୁଣ୍ଡ ଯେତେ ସ୍ଥାନ ରହିଛି ତା ଭିତରେ ଶ୍ରେଷ୍ଠ ସ୍ଥାନ ହେଉଛି ରାଧାକୁଣ୍ଡ ତେଣୁ ଏହିଭଳି ଭାବରେ ଅନ୍ତିମ ସମୟରେ ଆମର ଶ୍ରୀ ଗୌରଗୋବିନ୍ଦ ସ୍ୱାମୀ ମହାରାଜ ସେ ମଧ୍ୟ ମାୟପୁର ଧାମରେ ଭଗବାନ କଥା କହିକିରି କାହିଁକି ଭଗବାନ ଚକାଚକା ଆଖି ତାଙ୍କର ହେଇଛି ଏହି ପ୍ରଶ୍ନ ପଚାରିଥିଲେ ଜଣେ ପାଶ୍ଚାତ୍ୟ ଜଗତର ଜଣେ ଭକ୍ତ ପଚାରିଥିଲେ ଗୁରୁଦେବଙ୍କୁ ପଚାରିଥିଲେ କାହିଁକି ମହାପ୍ରଭୁ 24 ବର୍ଷ କାଳ ରହିଲେ ପୁରୀରେ ଏବଂ ଜଗନ୍ନାଥଙ୍କର କାହିଁକି ଚକାଚକା ଆଖି ରହିଛି ଏହି ପ୍ରଶ୍ନର ଉତ୍ତର ଦେବା ସମୟରେ ଆମର ଶ୍ରୀମଦ ଗୌରବନ୍ଧ ସ୍ୱାମୀ ମହାରାଜ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଥିଲେ ବର୍ଣ୍ଣନା କରୁଥିବା ସମୟରେ ସେ ଶରୀର ତ୍ୟାଗ କଲେ ନା ଭଗବତ ଧାମକୁ ଗଲେ ଭଗବତ ଧାମକୁ ଗଲେ ତା'ର ଲକ୍ଷଣ ସବୁ ରହିଛି କେମିତି ଜଣେ ଆମର ଗୋଟେ କଥା ରହିଛି ଜଣେ ଏଇସବୁ କଥାଟି କୁହାଯାଏ କାଶୀରେ ଜଣେ ବ୍ୟକ୍ତି ଥିଲେ ମାନେ ମାଆ ଜଣେ ସେଠି ସବୁ କାଶୀରେ ରହିଛି ଶ୍ମଶାନ ରହିଛି ସେଠି ତାକୁ କ'ଣ କହନ୍ତି ଗୋଟେ ମଣିକର୍ଣ୍ଣିକା ଘାଟ ମଣିକର୍ଣ୍ଣିକା ଘାଟରେ ସବୁ ଶ୍ମଶାନରେ ସବୁ ଶବଦାହ କରାଯାଏ ମଣିକର୍ଣ୍ଣିକା ଘାଟ ଶିବଜୀଙ୍କର ଧାମ ସେଇଟା କାଶୀ ତେଣୁ ସେ ସ୍ତ୍ରୀଲୋକ ଜଣଙ୍କ ସେ ସେଠି ସବୁ କାର୍ଯ୍ୟ କରୁଥିଲେ ଏଇ ସଫା ସଫି କରନ୍ତି ଲୁଗାପଟା ସଫା କରନ୍ତି ଏହିସବୁ ସମୟରେ ବିଭିନ୍ନ ପ୍ରକାର ସବୁ ଶବ ସବୁ ଆସନ୍ତି ସଂସ୍କାର ଦାହ ହୁଏ ତେଣୁ ସେ ତାଙ୍କୁ ପଚାରନ୍ତି ସାର୍ ଝିଅକୁ ଆ ଝିଅ ଦେଖିଲୁ ଇଏ ଲୋକଟା କୁଆଡ଼େ ଗଲା ସ୍ୱର୍ଗକୁ ଗଲା ନା ନର୍କକୁ ଗଲା ଏଇଭଳି ଭାବରେ ସିଏ ଯାଇକି ବୁଝିକି ଆସିବ ସେ କହିଲେ ସେ ସ୍ୱର୍ଗକୁ ଗଲା
ପୁଣି ଆଉ ଯଦି କିଏ ଜଣେ ବ୍ୟକ୍ତି ଆସିଲା, ମୃତ ବ୍ୟକ୍ତି ଆସିଲା, ସେ ପଚାରିବ କିଏ ନା ଇଏ ନର୍କକୁ ଗଲା, ଏଇଭଳି ଭାବରେ ସେ ଆସି କହିବ। ତେଣୁ ଇଏ ଜଣକ ଆଶ୍ଚର୍ଯ୍ୟ ହେଇଗଲେ, ଇଏ ଜଣେ ବ୍ୟକ୍ତି ଜଣେ ଶୁଣୁଥିଲେ ସେଇଟାକୁ, ସେ କହିଲେ କେମିତି ଇଏ ସବୁ ଜାଣୁଛି। ତାଙ୍କୁ ପଚାରିଲେ କେମିତି ଜାଣୁଛି କୁଆଡ଼େ ଗଲା, ମୃତ୍ୟୁ ପରେ କିଏ କୁଆଡ଼େ ଯାଉଛି କେମିତି ଜାଣିବା ଆମେ। ତେଣୁ ସେ କହିଲେ ସେ ଯେଉଁ ବ୍ୟକ୍ତି ମୃତ୍ୟୁବରଣ କରୁଛି ମୁଁ ସେଇଠିକି ଯାଉଛି, ତାଙ୍କ ଝିଅ କହିଲେ ମୁଁ ସେଇଠିକି ଯାଉଛି, ମୃତ୍ୟୁ ପରେ ସେଠିକାର ଲୋକମାନେ କହିବେ ଆହା କେତେ ବଢ଼ିଆ ଲୋକ ଥିଲେ, ପୁଣ୍ୟବାନ ବ୍ୟକ୍ତି ଥିଲେ, ଏଇଭଳି ଭାବରେ ତାଙ୍କର ପ୍ରଶଂସା ହେଉଥିବ। ତେଣୁ ମୁଁ ଜାଣୁଛି ସେ ସ୍ୱର୍ଗକୁ ଗଲା, ଏବଂ ଯେଉଁମାନେ ତା ବିରୁଦ୍ଧରେ ଛିଛାପରେ କରୁଥିବେ ଛିଛା କରୁଥିବେ ସେ ନର୍କକୁ ଗଲେ। ଏଠି ନର୍କକୁ ଯିବାର କଥା କୁହାଯାଉଛି, ନର୍କକୁ କେମିତି ଯିବା ଯାଉଛନ୍ତି ଲୋକମାନେ ଏଇଭଳି ଭାବରେ କାର୍ଯ୍ୟ କଲେ, ବ୍ରହ୍ମ ସମ୍ପତ୍ତି ହରଣ କଲେ ସବୁ ନର୍କକୁ ଯିବେ, ଏଇସବୁ କଥା କୁହାଯାଉଛି। ଏକୋଇଶ ବର୍ଷ ଯଦି ନଷ୍ଟ ହୋଇଯିବେ ସେମାନେ ସବୁ ନର୍କକୁ ଯିବେ, ଆ ପରେ ସବୁ କୁହାଯିବ କିଭଳି ଭାବରେ କୁମ୍ଭୀପାହାର ନର୍କରେ ସେମାନେ ଛଣା ହେବେ, ତେଲରେ ଛଣା ହେବେ, ସେଠି କୁମ୍ଭୀପାହାର ନର୍କରେ ଏସବୁ ରହିଛି। ତେଣୁ ସେହିଭଳି ଭାବରେ ଜଣେ ତାଙ୍କର କୂଳରେ ଜଣେ ଯଦି ଆସିଗଲେ, ଜଣେ ଭଗବାନ ଭକ୍ତ ଶ୍ରେଷ୍ଠ ଭକ୍ତ ଆସିଗଲେ, ତାହେଲେ ତାଙ୍କ ଏକୋଇଶ ବର୍ଷ ଉଦ୍ଧାର ପାଇଗଲେ, ପ୍ରହ୍ଲାଦ ମହାରାଜଙ୍କ କୃପାରୁ ତାଙ୍କର ଏକୋଇଶ ବର୍ଷ ଉଦ୍ଧାର ପାଇଯାଇଛନ୍ତି, ଏସବୁ ରହିଛି। ତେଣୁ ପ୍ରଭୁ ଭଗବାନ ଏହିସବୁ ଶିକ୍ଷା ଦେଉଛନ୍ତି। ଆମେ ଏହି ଶ୍ଳୋକଟି ଆଲୋଚନା କରିଥିଲେ ଗତକାଲି, ଯଦି ଜବରଦସ୍ତି କରିକି ଜଣେ ବ୍ରାହ୍ମଣର ସମ୍ପତ୍ତିକୁ ହରଣ କରାଯାଏ ତାହେଲେ ଏକୋଇଶ ବର୍ଷ ଧରି ନଷ୍ଟ ହୋଇଯିବ, ଏକୋଇଶ ବର୍ଷ ଧରି ନଷ୍ଟ ହୋଇଯିବ, ଦଶ ପୂର୍ବ ଏବଂ ଦଶ ପର, ଏବଂ ଜଣେ ନିଜେ ମଝିରେ ରହିଲେ ଏହିଭଳି ଭାବରେ ଏକୋଇଶ ବର୍ଷ ହେଲେ। ତେଣୁ ଏ ଶ୍ଳୋକରେ କହୁଛନ୍ତି, ରାଜା ନୋ ରାଜଲକ୍ଷ୍ମୀ ଆନ୍ଧ୍ୟା, ରାଜାମାନେ କ'ଣ, ରାଜାମାନେ ରାଜଲକ୍ଷ୍ମୀ ତାଙ୍କର ରହିଛି, ରାଜଲକ୍ଷ୍ମୀ କହିଲେ ତାଙ୍କ ପାଖରେ ଧନ ଆସୁଛି, ରାଜଲକ୍ଷ୍ମୀ ରାଜା, ସିଏ ରାଜା ପ୍ରଜାମାନଙ୍କର ଠାରୁ କର ଆଦାୟ କରିବେ, ରାଜା କହିଲେ ସେସବୁ କର ଆଦାୟ କରିବେ, ରହିଛି 1/6 ରହିଛି ତା'ର ନିୟମ ରହିଛି, ମାନ ବୈଦିକ ଅନୁସାରେ ରହିଛି 1/6 ସେମାନେ ଯେଉଁ କର ଆଦାୟ କରିବେ। ଯଦି ରାଜା ଯଦି ପୁଣ୍ୟବାନ ବ୍ୟକ୍ତି ହେବେ ତାଙ୍କର 1/6 ପୁଣ୍ୟ ପ୍ରଜାମାନେ ନେବେ, ଏବଂ ରାଜା ଯଦି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିବେ ତାଙ୍କର 1/6 ପାପ ମଧ୍ୟ ପ୍ରଜାମାନଙ୍କୁ ଯିବ, ଏସବୁ ରହିଛି। ତେଣୁ ରାଜା ଯିଏ କର ଆଦାୟ କରୁଛନ୍ତି, ଏ ରାଜା ହେଉଛନ୍ତି ଭଗବାନଙ୍କ ଅନୁମୋଦିତ ବ୍ୟକ୍ତି। ଭଗବତ ଗୀତାରେ ଭଗବାନ କହିଲେ ନା, ନରାଣାଂଚ ନରାଧିପମ, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ଏ ଭଗବାନ ପ୍ରତିନିଧି। ଭଗବାନ ବିଷ୍ଣୁ ଯେମିତି ପାଳନ କରନ୍ତି, ରାଜା ସେହିଭଳି ଭାବରେ ପାଳନ କରନ୍ତି, ଧର୍ମନୀତି ଅନୁସାରେ ସେ ପାଳନ କରିବେ। ରାଜାଙ୍କର ଦାୟିତ୍ୱ ହେଉଛି ଏଇଟା, ସେ କର୍ତ୍ତବ୍ୟ ହେଉଛି, ସେ ରାଜାକୁ ଆମର ଭଗବତ ଗୀତାରେ ବର୍ଣ୍ଣନା କରାଯାଏ ରାଜର୍ଷି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି, ଏବଂ ପରମ କ'ଣ, ଇମଂ ବିବସ୍ୱତେ ଯୋଗଂ ପ୍ରତବାନ ଅହମଭ୍ୟମ ବିବସ୍ୱାନ ମନବେ ପ୍ରାହ ମନୁ ରୁକ୍ଷାକୁ ଏବବିତ୍ ଏବଂ ପରମ୍ପରା ପ୍ରାପ୍ତ ଇମଂ ରାଜର୍ଷ ବିଦୁ ରାଜର୍ଷି। ରାଜା ଯିଏ ହେବେ ସେ ଋଷି ଭଳି ଜୀବନଯାପନ କରିବେ, ଏମାନେ ସବୁ ରାଜର୍ଷି ଥିଲେ, ବିବସ୍ୱାନ ସୂର୍ଯ୍ୟ ଦେବତା ବିବସ୍ୱାନ, ଦେଖନ୍ତୁ ସିଏ ସମଗ୍ର ଗ୍ରହମାନଙ୍କ ରାଜା, ରାଜା ସମସ୍ତ ସୁରମୂର୍ତ୍ତି ରସେଶ ତେଜା, ସମସ୍ତ ଗ୍ରହମାନଙ୍କ ରାଜା, ଏ ଭଗବାନଙ୍କର ସେବାରେ ନିଯୁକ୍ତ ରହିଛନ୍ତି ସକାଳୁ ରାତି ପର୍ଯ୍ୟନ୍ତ, ତାଙ୍କର ରାତିରେ ବିଶ୍ରାମ ନାହିଁ, ତାଙ୍କ ବିଶ୍ରାମ ନାହିଁ, ଚାଲିଛି 24 ନନ୍ଷ୍ଟପ୍ ତାଙ୍କର ଚାଲିଛି ସେବା। ଯେଉଁମାନେ ଭଗବାନଙ୍କର ଉନ୍ନତ ଭକ୍ତ ତାଙ୍କର କୌଣସି ବିଶ୍ରାମ ନଥାଏ, ତାଙ୍କର ଭଗବାନ ସେବା ଚାଲିଥାଏ ସବୁବେଳେ, ନନ୍ଷ୍ଟପ୍ ସେବା ଚାଲିଥାଏ। ଏହି ପ୍ରସଙ୍ଗରେ କୁହାଯାଏ, ଯେତେବେଳେ ହନୁମାନଜୀ ସେତୁ କ'ଣ ସିନ୍ଧୁ ପାହାର ହେଉଥିଲେ ଲଙ୍ଘନ କରୁଥିଲେ, 100 ଯୋଜନର ସେତୁ କହିଲେ 800 ମାଇଲ 1200 କିଲୋମିଟରର ସମୁଦ୍ର ତାଙ୍କୁ ପାର ହେଉଥିଲେ, ପାର ହେଉଥିଲେ ସେହି ସମୟରେ ସମୁଦ୍ର ମଝିରେ ବାହାରିଲେ ମୈନାଙ୍କ ପର୍ବତ ଗୋଟେ ଅଛନ୍ତି, ସେ ସୁନାର ପର୍ବତ, ମୈନାଙ୍କ ପର୍ବତ ସୁନାର ପର୍ବତ, ସେ ଦେବତାମାନେ ତାଙ୍କୁ କହିଲେ ତୁମେ ହନୁମାନଜୀଙ୍କର କିଛି ସେବା କର। ତେଣୁ ସେ ସମୁଦ୍ର ଭିତରୁ ଉଠିଲେ, ଉପରକୁ ଉଠିଲେ, ସେ ପ୍ରାର୍ଥନା କଲେ ହନୁମାନଙ୍କୁ, କହିଲେ ହନୁମାନଜୀ ଆପଣ ଟିକିଏ ମୋର ପୃଷ୍ଠରେ ଟିକିଏ ବିଶ୍ରାମ ନିଅନ୍ତୁ, ଆପଣ ଭଗବାନଙ୍କ ସେବା କରୁଛନ୍ତି, ମୁଁ ଯଦି ଆପଣ କିଛି ସେବା କଲି ତାହେଲେ ମୁଁ ମୋତେ ଧନ୍ୟ ହୋଇଯିବି, ଏଇଭଳି ଭାବରେ କହିଲେ। ବର୍ଣ୍ଣନା କରାଯାଏ,
ଆଗ କାଳେ ଏ ପାହାଡ଼ ପର୍ବତ ଯେଉଁ ଦେଖୁଛନ୍ତି ଏମାନେ ସବୁ ନିର୍ଜୀବ ବସ୍ତୁ ନୁହନ୍ତି, ଏମାନେ ସବୁ ସଜୀବ ବସ୍ତୁ। ଆମର ଯେମିତି ଜୀବନ ରହିଛି ତାଙ୍କର ସେ ଜୀବନ ରହିଛି, କିନ୍ତୁ ତାଙ୍କର ଯେଉଁ ତାଙ୍କର ଥିଲା କ'ଣ ତାଙ୍କର ଥିଲା ପଙ୍ଖ ଥିଲା ପଙ୍ଖା ଏବଂ ତାଙ୍କର ଯେଉଁ ଡେଣା ଯେଉଁ ରହିଛି ଡେଣା ରହିଛି ତାଙ୍କର ପକ୍ଷ ଥିଲା, ସେ ପକ୍ଷରେ ସେମାନେ ଯେଉଁ ଉଡ଼ି ବୁଲୁଥିଲେ ପାହାଡ଼ମାନେ ମଧ୍ୟ ଉଡ଼ୁଥିଲେ ଏକକାଳେ, କିନ୍ତୁ ସିଏ ଯେଉଁଠି ବସିଯାଉଥିଲେ ସେଠି ବହୁତ ଗୋଟେ ଯଦି ଗ୍ରାମର ଥିବ ସେଠି ସବୁ ବସିଗଲା ମାନେ ସବୁ ସବୁ ଚୁର୍ମାର ହୋଇଯାଉଥିବ, ଘର ଫର ଲୋକବାକ ଯାହା ସବୁ ଥିବ ଚୁର୍ମାର ହୋଇଗଲେ। ତେଣୁ ସେମାନେ ଇନ୍ଦ୍ରଦେବଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଏଇଭଳି ଭାବରେ ପାହାଡ଼ମାନେ ଯେଉଁ ଉଡ଼ୁଛନ୍ତି ଯେଉଁଠି ବସିଗଲେ ଆମର ମୃତ୍ୟୁ ସବୁ ମୃତ୍ୟୁବରଣ କରୁଛନ୍ତି ବହୁତ ଲୋକ, ଆମକୁ ରକ୍ଷା କରନ୍ତୁ ଆପଣ ସେ ତାଙ୍କ ପାଖରୁ ତାଙ୍କ କବଳରୁ ରକ୍ଷା କରନ୍ତୁ। ତେଣୁ ଇନ୍ଦ୍ରଦେବ ତାଙ୍କର ଯେଉଁ ରହିଛି ବଜ୍ରକୁ ବଜ୍ର ନିକ୍ଷେପ କରିକିରି ବଜ୍ର କରିକି ଲଗେଇ ବଜ୍ର କରିକିରି ବଜ୍ର କ'ଣ ନିକ୍ଷେପ କରିକିରି ତାଙ୍କର ସବୁ ପକ୍ଷକୁ କାଟି ଦେଇଥିଲେ। ଏସବୁ ଇତିହାସ କଥା ବେଦରେ ବର୍ଣ୍ଣନା କରାଯାଇଛି, ସବୁ କଥା ଇତିହାସ ରହିଛି ଆମର ବୈଦିକ ଇତିହାସ ସବୁ ରହିଛି। ତେଣୁ ସେମାନେ ଉଡ଼ିପାରୁନାହାନ୍ତି, ତେଣୁ ଏହିଭଳି ଭାବରେ ଇନ୍ଦ୍ରଦେବ ବୁଲି ବୁଲିକି ସବୁ ପାହାଡ଼ମାନଙ୍କର ଯେତେବେଳେ ପକ୍ଷକୁ କାଟୁଥିଲେ ମୈନାଙ୍କ ପର୍ବତ ଆସିକି ସମୁଦ୍ର ଭିତରେ ଆଶ୍ରୟ ନେଇଥିଲେ, ତେଣୁ ଇନ୍ଦ୍ର ତାଙ୍କର ପକ୍ଷକୁ ଛେଦନ କରିନଥିଲେ। ତେଣୁ ପାହାଡ଼ ପର୍ବତମାନେ ମଧ୍ୟ ଜୀବ, ଏମାନେ ମଧ୍ୟ କ'ଣ ଏମାନେ ମଧ୍ୟ ତାଙ୍କର ଜୀବନ ରହିଛି, ଉଡ଼ି ବୁଲୁଥିଲେ। କିନ୍ତୁ ମୈନାଙ୍କ ପର୍ବତ ସେଇ ସୁନାର ପର୍ବତ ଏଇଟା, କିନ୍ତୁ ଯେତେବେଳେ ହନୁମାନଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କଲେ ହନୁମାନ କହିଲେ ମୁଁ ରାମ କାର୍ଯ୍ୟରେ ମୋର କୌଣସି ବିଶ୍ରାମ ନାହିଁ, ରାମ କାର୍ଯ୍ୟ ବର୍ତ୍ତମାନ ରାମଙ୍କର କାର୍ଯ୍ୟ କରୁଛି ମୁଁ ବିଶ୍ରାମ ନେଇପାରିବି ନାହିଁ କହିକିରି, କିନ୍ତୁ ତାଙ୍କର ଅନୁରୋଧକୁ ରକ୍ଷା କରି ତାଙ୍କୁ ଛୁଇଁ ଦେଇକରି ଚାଲିଲେ, ଯାଇ ଲଙ୍କାରେ ପ୍ରବେଶ କଲେ। ଏଇସବୁ ଘଟଣା ସବୁ ରହିଛି। ତେଣୁ ଏ ଯେଉଁ ରହିଛି କ'ଣ ନା ଭଗବାନଙ୍କ ସେବାରେ ଯେଉଁମାନେ ସେମାନେ ସବୁ ଚବିଶ ଘଣ୍ଟା ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ଯେଉଁମାନେ ଉନ୍ନତ ଭକ୍ତ ଚବିଶ ଘଣ୍ଟା। ଆମ ହରିଦାସ ଠାକୁର, ହରିଦାସ ଠାକୁର ହେଉଛି ନାମାଚାର୍ଯ୍ୟ, ଦିନକୁ ସେ 3 ଲକ୍ଷ ନାମ ନେଉଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, 3 ଲକ୍ଷ ନାମ ନେଉଥିଲେ। ଆମେ ଯେଉଁ ଷୋଳମାଳା ଜାପ କରୁଛେ ସେଥିରେ କେତେ ନାମ ନେଉଛେ ଆମେ, କେତେ ଲକ୍ଷ ନାମ ନେଉଛେ ଆମେ, ନା 1728 ହେଉଛି ଗୋଟେ ନାମ, କିନ୍ତୁ ଏ ହେଉଛି 25,000 ଅଧିକ ଉର୍ଦ୍ଧ ଆମେ ନାମ ନେଉଛେ ଗୋଟିଏ ମାଳାରେ, ଗୋଟିଏ ମାଳା ଯେଉଁ ରାମ କରୁଛେ ହରେ କୃଷ୍ଣ, ଏ ଯେଉଁ 16 ନାମ ରହିଛି ନା, 16 ନାମ ରହିଛି। ତେଣୁ ଆମେ ଯେଉଁ 108 ମାଳା କରୁଛେ 1728 ନାମ ହେଉଛି ଗୋଟିଏ ମାଳାରେ, ଗୋଟିଏ ମାଳା ଜପ କଲା ମାନେ 1728 ନାମ, 1728 ଆମେ ନାମ ନେଉଛେ ଭଗବାନଙ୍କର। ତେଣୁ ଏହିଭଳି ଭାବରେ 64 ମାଳା ଯେଉଁମାନେ କରୁଛନ୍ତି ସେମାନେ 100,000 ମାଳା ଜପ କରୁଛନ୍ତି 64 ମାଳା, ତେଣୁ ତାକୁ 3 ଗୁଣିଲେ ଯେତିକି ହେବ ସେତିକି ମାଳା ସେ ଜପ କରୁଥିଲେ କିଏ ହରିଦାସ ଠାକୁର। ତେଣୁ ତାଙ୍କୁ ନାମାଚାର୍ଯ୍ୟ ଉପାଧି ଦିଆଗଲା, ନାମାଚାର୍ଯ୍ୟ ସେ କୌଣସି ବିଶ୍ରାମ ନେଉନଥିଲେ। କେମିତି ଜାଣିବା ବିଶ୍ରାମ ନେଉନଥିଲେ ବୋଲି ନା, ମହାପ୍ରଭୁଙ୍କ ଲୀଳାରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ତାଙ୍କ ପାଇଁ ପଠାନ୍ତି ମହାପ୍ରସାଦ ପଠାନ୍ତି, ଜଗନ୍ନାଥଙ୍କ ମହାପ୍ରସାଦ ପଠାନ୍ତି, ଗୋବିନ୍ଦଙ୍କ ହାତରେ ପଠାନ୍ତି। ଗୋବିନ୍ଦ ନେଇକି ଯେତେବେଳେ ହରିଦାସ ଠାକୁର ଯେଉଁ ରହିଥିଲେ ଭଗବାନ ନାମ କରୁଥିଲେ, ସେ ବଉଳ ଗଛ ରହିଛି ଯେଉଁ ବଉଳଟା ସିଦ୍ଧ ହୋଇଯାଇଥିଲା, ସିଦ୍ଧ ବକୁଳ, ସିଦ୍ଧ ବକୁଳର ଗୋଟେ କଥା ରହିଛି। ପୁରୀରେ ଯେଉଁ ଜଗନ୍ନାଥଙ୍କ ପାଇଁ ଯେଉଁ ରଥ ପାଇଁ କାଠ କଣା ଅଣାଯାଏ, କାଠ ଯୋଗାଡ଼ କରାଯାଏ, ସେହି ସମୟରେ ରାଜାମାନେ ରାଜାଙ୍କର ଲୋକମାନେ କହିଲେ ଏ ବହୁଳ ଗଛ ରହିଛି, ବିରାଟ ବଡ଼ ଗଛ ରହିଛି, ଏଇଟା ରଥ କାଠ ପାଇଁ ବ୍ୟବହାର କରାଯିବ, ଏଇଭଳି ଭାବରେ ଘୋଷଣା କରିଦିଆଗଲା। ତେଣୁ ସେ ତାହା ପରଦିନ ଆସିଲା ବେଳକୁ ସେ ବହୁଳ କାଠ ଭିତରେ ଆଉ କିଛି ନାହିଁ, ଫମ୍ପା ହୋଇଗଲା। ଏବେ ଆପଣ ଗଲେ ଦେଖିବେ ସେଇଟା ସିଦ୍ଧ ବକୁଳ ତାକୁ କୁହାଯାଏ। ମହାପ୍ରଭୁ ଏ ଯେଉଁ ଆମର ରହିଛି, ମହାପ୍ରଭୁ ସବୁଦିନ ସେଠି ଯାଆନ୍ତି, ହରିଦାସଙ୍କୁ ସେ ଦର୍ଶନ ଦିଅନ୍ତି, ହରିଦାସ ଠାକୁରଙ୍କୁ ସେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ନାହିଁ, ଆଲାଉ କରାଯାଉନଥିଲା, ସେ ଯାଉନଥିଲେ ମଧ୍ୟ ଜଗନ୍ନାଥ ମନ୍ଦିର ଯାଉନଥିଲେ, किंतु जगन्नाथ निजे जाकि दर्शन दौले महाप्रभु जो जीवे सब यू कौन से जाती समुद्र को स्नान करवाई समुद्र को स्नान गला बाटे स्थान रही सिद्धबकूल स्थान रही से दर्शन दिखती महाप्रभु से जब बाटे जावास करती बर्तमान से स्थान नाम हो गौरबाट साई गौरबाट साई आमर इस्कन जो रही भक्तिकुटी से रही गौरबाड़ साई से रही सब महाप्रभुरा अनेक पार्षद मान सब स्थान सब रही अनेक पार्षद मान सब स्थान रही महाप्रभु ये सब लीला करुले तेणु ये गोविंद जो जाऊे हरिदास ठाकुर को किसी खाद्य प्रदान करने महाप्रभुरा महा जगन्नाथ महाप्रसाद सी कह मोर समय ना सब मोर जप सरुना कहीकि गोटे कणा सम्मान करुले बा सेवन करुले भाव खाद्य ग्रहण करून एम सब सिद्ध पुरुष सब भक्ति बहुत उन्नत स्तर अच्छी आम चिंता करना तेणु ये कथाटे कहीं आसला ना ये कौन पर आसला यहाँ राजा मैने से भाव राजा मान कर्तव्य हूँ राजर्षि एम ऋषि नियम अनुसार शास्त्र नियम अनुसार से कार्य करुले तेणु से टैक्स ग्रहण करुले प्रजा मान टैक्स जो 1/6 टैक्स ग्रहण करुले सब धार्मिक कार्य सब व्यवहार कराऊला किंतु कड़ी युगरे अवस्था बहुत असुविधा आसव ए भागवत एकास्कंद द्वादश स्कंद गोटे श्लोक अच्छा कली युगर लोक मान अवस्था किभली हम कली युगर राजा राजतंत्र से नष्ट हो गला राजतंत्र ना वर्तमान प्रजातंत्र हो गला गणतंत्र 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 कहले डेमोक्रेसी डेमोक्रेसी इंग्राजी हूँ डेमोक्रेसी प्रभुपाद महाराज कहते डेमोक्रेसी मान डेमोक्रेसी डेमन मान सब आस राजा हो गले कड़ कड़ी समस्त शूद्र रही सब राजा आई राजा अंध ये सब कहुई ना राजा अंध धन सब अंधर कड़ी युगर अवस्था ये भाव हम लोक मैंने जो राजा हे से धर्मनीति अनुसार शासन करेंगे ना द्वादश स्कंदर में वर्णना कर श्लोकटी अच्छा कड़ी युगर कौन अवस्था हे ना कौन प्रजा ही लोभ ही राज नहीं निर्गुण दस्यु धर्म भी आच्छिन्न दारद्रविणा जासंती गिरिकाननम आ गोटे कर पीड़िता आ गोटे श्लोक अच्छे से कौन जासंती गिरिकाननम लोक मैंने कली युगरे दुर्भिक्ष हम दुर्भिक्ष कहले आउ कौन सी वृष्टि हम ना वृष्टि हम ना एवं राजा कर जो रही बढ़ीज कर पीड़िता तेणु कर पीड़िता है कि लोक मैंने कौन करेंगे ना कौन से सब गृह त्याग करी आछिन्न धार द्रविणा जासंती गिरिकाननम से माने यो तांकर पिला छुआ मान सब छाड़ त्याग करी से गिरिकानन को जीवे श्लोक पाऊनि से रही दुर्भिक्ष कर पीड़िता दुर्भिक्ष कहले अनावृष्टि हम वृष्टि हम ना शस्य उत्पन्न हम ना लोक मैंने खायापी पाइबे ना आस्ते आस्ते से अवस्था आसव कड़ी युगर भयावह अवस्था सब रही जिते युग बढ़ी चलो सेत भयावह पिस्थित आसव ये सब भागवत द्वादश स्कंद सब भविष्य बाणी दि जाए राजा मैंने जो मैंने से प्रकृत प्रकृत राजा नुहति दस्यु ये कह दस्यु धर्म धर्म भी दस्यु प्रजा मान खाली कर द्वारा दस्यु भाई जमी दस्यु मैंने धन नहीं जाती से भाव धन नहीं जी से तेणु ये अवस्था आस कल युग अवस्था ये भाव रस्यु धर्म से माने प्रकृत राजा जो धर्म रही से सब धर्म से पालन करेंगे ना तेणु ये राजा मानक जो संपत्ति रही ये संपत्ति से माने राजा नु राजलक्ष्मी आंध्या धनटा धनरे विभिन्न प्रकार असुविधा रही ଭାଗବତ ଏକାଦଶ ସ୍କନ୍ଧ ତେଇଶ ଅଧ୍ୟାୟରେ ଏ କଥାଟି କହିଛନ୍ତି, ଜଣେ ଇଏ ଯେଉଁ ରହିଛନ୍ତି, ଜଣେ ବ୍ରାହ୍ମଣ ରହିଛନ୍ତି, କେଉଁଠିକାର ନା ଇଏ ଯେଉଁ ରହିଛନ୍ତି, ଯେଉଁ ଭଗବାନ ଯେଉଁ ପାଠ ପଢ଼ିବାକୁ ଯାଇଥିଲେ କେଉଁଠିକି, ଉଜ୍ଜୟିନୀ, ଉଜ୍ଜୟିନୀର ବ୍ରାହ୍ମଣ ଜଣେ, ସେ ସେଇ ବର୍ଣ୍ଣନା କରିଛନ୍ତି ଏ ଧନର କିଭଳି ଭାବରେ ସବୁ ରହିଛି, ଅସୁବିଧା ସବୁ ରହିଛି। ଏ ଧନକୁ କୁହାଯାଉଛି କ'ଣ ନା, ଇଏ ହେଉଛି ଅର୍ଥ। ଅର୍ଥରେ ଅନେକ ପ୍ରକାର ଅନର୍ଥ ରହିଛି, ଅର୍ଥରେ ଅନେକ ପ୍ରକାର ଅନର୍ଥ ରହିଛି। ତେଣୁ ଏଇଠି କୁହାଯାଉଛି ରାଜନୁ ରାଜଲକ୍ଷ୍ମୀ ଆନ୍ଧ୍ୟା, ତାଙ୍କର ଏଇ ଯେଉଁ କର ଟ୍ୟାକ୍ସ ଆଦାୟ କରିକିରି ବହୁତ ଧନ ପ୍ରାପ୍ତ ହୋଇଯିବେ, ସେଇଥିରେ ସେମାନେ ଅନ୍ଧ ହୋଇଯିବେ, ଅନ୍ଧ ହୋଇଯିବେ। ତାଙ୍କର ଏ ଯେଉଁ ଧନଟା ସବୁ ଆଣୁଛନ୍ତି, ଏଇଟାକୁ ସେମାନେ ପ୍ରଜାମାନଙ୍କର ଉପକାର ପାଇଁ ଲଗେଇବା କଥା, କିନ୍ତୁ ଉପକାର ପାଇଁ ନ ଲଗେଇକରି ସେମାନେ ନିଜର ଇନ୍ଦ୍ରିୟ ତୃପ୍ତିରେ ଲଗାଉଛନ୍ତି। ରାଜନ ରାଜନ୍ଧ୍ୟା, ରାଜନ ବହୁ ବଚନରେ କୁହାଯାଇଛି, ଏଇଭଳି ରାଜାମାନେ ଯେଉଁ ରହିବେ ରାଜଲକ୍ଷ୍ମୀ ଅନ୍ଧ୍ୟା, ରାଜଲକ୍ଷ୍ମୀ ଯେଉଁ ଧନ ପ୍ରାପ୍ତ ହୋଇକରି ସେଥିରେ ଅନ୍ଧ ହୋଇଯିବେ ସେମାନେ। ନା ଆତ୍ମପାତଂ ବିଚକ୍ଷତେ, ତେଣୁ ସେମାନେ ଦେଖିପାରିବେ ନାହିଁ କେଉଁଟା କରିବା କଥା ନୁହଁ, କେଉଁଟା କରିବା କଥା, ଶାସ୍ତ୍ର ଅନୁସାରେ ଯେଉଁଭଳି ଭାବରେ ଶାସନ କରିବା କଥା ସେମାନେ ଚିନ୍ତା କରିପାରିବେ ନାହିଁ। ନା ଆତ୍ମପାତଂ ବିଚକ୍ଷତେ, ଆମେ ଦେଖୁଛେ ବର୍ତ୍ତମାନ ମଧ୍ୟ କିଭଳି ଭାବରେ ଟ୍ୟାକ୍ସ ବଢ଼ି ବଢ଼ିକା ଯାଉଛି, ଟ୍ୟାକ୍ସ ବଢ଼ି ବଢ଼ିକା ଯାଉଛି, ଯାହା ପାଇଲେ ତାହା ପାଇଁ ଟ୍ୟାକ୍ସ, ସବୁ ପାଇଁ ଟ୍ୟାକ୍ସ, ଯାହା କହିଲେ ସବୁ ଟ୍ୟାକ୍ସ ବଢ଼ି ବଢ଼ିକା ଯାଉଛି, ଅଧିକରୁ ଅଧିକ ପ୍ରକାର ଟ୍ୟାକ୍ସ ବଢ଼ୁଛି, ଲେଭି ହେଉଛି। ଏଇଭଳି ଭାବରେ ଗୋଟେ ସମୟ ଆସିବ ଯେତେବେଳେ ଲୋକମାନେ ଆଉ ଦେଇପାରିବେ ନାହିଁ, ଟ୍ୟାକ୍ସ ଦେଇପାରିବେ ନାହିଁ, ତେଣୁ ସେମାନେ ଘର ସବୁ ଛାଡ଼ିକରି, ଘର ଦ୍ୱାର ସବୁ ଛାଡ଼ିକରି ପଳେଇବେ, ଗିରି କାନନକୁ ପଳେଇବେ, ଏଇଭଳି ଅବସ୍ଥା ଆସିବ କଳିଯୁଗରେ, ଏଇ ଅବସ୍ଥା ଆସିବ। ତେଣୁ ଏ ରାଜାମାନେ ଏଇ ଅନ୍ଧ ହୋଇଯିବେ, ଧନରେ ଅନ୍ଧ ହୋଇକରି, ରାଜଲକ୍ଷ୍ମୀ ଅନ୍ଧ୍ୟା, ନା ଆତ୍ମପାତଂ ବିଚକ୍ଷତେ, ସେମାନେ ଦେଖିପାରିବେ ନାହିଁ ଏଇ ଯେଉଁ ବ୍ରାହ୍ମଣର ସମ୍ପତ୍ତି ହରଣ କଲେ କିଭଳି ଭାବରେ ରହିଛି, ଅସୁବିଧା ରହିଛି, ସେଇଟାକୁ ସେମାନେ ଦେଖିପାରିବେ ନାହିଁ। ନା ଏଇଟା ବ୍ରାହ୍ମଣ ସମ୍ପତ୍ତି ଆମେ ହରଣ କରିବା ନାହିଁ, ସେସବୁ ଚିନ୍ତା କରିପାରିବେ ନାହିଁ। ତେଣୁ ନା ଆତ୍ମପାତଂ ବିଚକ୍ଷତେ, ସେମାନେ ଆଉ ଚିନ୍ତା କରିପାରିବେ ନାହିଁ, ଏହାଦ୍ୱାରା କେମିତି ନିଜର ଆମେ ଆତ୍ମପାତ, ଆତ୍ମପାତ କହିଲେ ଆମେ କେମିତି ନର୍କୁ ଗମନ କରିବା, ଏଇଟା ସେ ଚିନ୍ତା କରିବେ ନାହିଁ। ନିରୟଂ ଯେ ଅଭିମନ୍ୟନ୍ତେ, ନିରୟଂ କହିଲେ ନର୍କ, ଭାଗବତ ପଞ୍ଚମ ସ୍କନ୍ଧ ଛବିଶ ଅଧ୍ୟାୟରେ ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ, ପରୀକ୍ଷିତ ମହାରାଜ ବର୍ଣ୍ଣନା କରିଛନ୍ତି ଅଠେଇଶଟି ନର୍କ, ଆହୁରି ଅନେକ ନର୍କ ରହିଛି କିନ୍ତୁ କେତୋଟି ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଆମେ ଯେଉଁଭଳି ଭାବରେ ପାପ କାର୍ଯ୍ୟ କରୁଛେ, ସେ ପାପ କାର୍ଯ୍ୟର ଫଳ ଅନୁସାରେ ନର୍କର ବ୍ୟବସ୍ଥା କରାଯାଇଛି, ନର୍କ ରହିଛି। ତେଣୁ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ, ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ଆତ୍ମନ, ଏଠି ଆତ୍ମପାତ କଥା କୁହାଯାଇଛି ନା, ଏଠି ମଧ୍ୟ ସେଇଠି ସେଠି ମଧ୍ୟ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି। ଆତ୍ମପାତ ଏ ଆତ୍ମ ଆମକୁ ଆମକୁ ଆମର କ'ଣ ପତନ ହୋଇଯାଏ, ଆମର ପତନ ହୋଇଯିବ କିଭଳି ଭାବ ନା, ତିନୋଟି ଦ୍ୱାର ରହିଛି ଷୋଡ଼ଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ତ୍ରିବିଧଂ ନରକ ସେଦଂ, ଏ ନରକର କେଉଁ ଦ୍ୱାର, ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ଆତ୍ମନ, କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରଂ ତ୍ୟଜେତ୍। ଷୋଡ଼ଶ ଅଧ୍ୟାୟରେ ଯେଉଁ ବିଶେଷ ଭାବରେ ଅସୁର ସମ୍ପଦ ବିଷୟରେ ଯେତେବେଳେ କହୁଛନ୍ତି ଭଗବାନ, ଅସୁର ବିଷୟରେ ଅନେକ ପ୍ରକାର ରହିଛି, ଅସୁର ବିଷୟରେ ଚବିଶଟି ଶ୍ଳୋକରୁ ତିନୋଟି ଶ୍ଳୋକରେ ଭଗବାନ ଦୈବୀ ସମ୍ପଦ ବିଷୟରେ କହିଲେ, ଆଉ ବାକି ସବୁ ଅସୁର ସମ୍ପଦ ବିଷୟରେ କହିଲେ। ତେଣୁ ଏଇଭଳି ଭାବରେ ଅସୁର ଗୁଣ ସବୁ ବା ଅସୁର ସ୍ୱଭାବ ସବୁ ବହୁତ ରହିଛି, କିନ୍ତୁ ତା ଦେହରୁ ମୁଖ୍ୟ ହେଉଛି ତିନୋଟି, କ'ଣ କ'ଣ ନା, ସିଏ ହେଉଛି କାମ କ୍ରୋଧ ଏବଂ ଲୋଭ। ଏ ତ୍ରିବିଧ ନରକ ସିଏ ଇଦଂ, ଏ ନର୍କକୁ ଯିବା ପାଇଁ ତିନୋଟି ବାଟ ରହିଛି, ଦ୍ୱାର ରହିଛି, ତ୍ରିବିଧ ନରକ ସିଏଦଂ ଦ୍ୱାରଂ ନାଶନ ମାତ୍ମନ, ଆତ୍ମପାତ, ଏଠି ଯେଉଁ କୁହାଯାଇଛି ଆତ୍ମପାତ ନା, ଆତ୍ମପାତ, ସେ ଆତ୍ମପାତ ସେଇଟା, ଏ ତିନୋଟି ହେଉଛି ନିଜକୁ ନିଜକୁ ନଷ୍ଟ କରିଦେବ, ନିଜକୁ ବିନାଶ କରିଦେବ, କାମ କ୍ରୋଧ ତଥା ଲୋଭ, ଦ୍ୱାରଂ ନାଶନ ମାତ୍ମନ, କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତଦ୍ରଂ ତ୍ୟଜେତ୍। ତେଣୁ ଭଗବାନ କହୁଛନ୍ତି ଏ ତିନୋଟିକୁ ତ୍ୟାଗ କରିବା, ତିନୋଟିକୁ ତସ୍ମାତ୍ ଏତତ୍ରୟଂ ତ୍ୟଜେତ୍, ଏ ତିନୋଟିକୁ ଆମେ ତ୍ୟାଗ କରିବା କଥା।
କେମିତି ତ୍ୟାଗ କରିବା?
ଭଗବାନ କହିଦେଲେ ତ୍ୟାଗ କର। କେମିତି ଆମେ ତ୍ୟାଗ କରିବା? କାମ କ୍ରୋଧ ଲୋଭ କେମିତି ତ୍ୟାଗ କରିବା? କେମିତି ତ୍ୟାଗ କରିବା? କିଏ କହିପାରିବେ କେମିତି ତ୍ୟାଗ କରିବା? ମୁଁ ତ କହିଦେବି। କାମଟାକୁ ଆମେ ବନ୍ଦ କରିପାରିବା ନାହିଁ, କାମଟା ରହିବ, କିନ୍ତୁ କାମଟା କୃଷ୍ଣ କର୍ମ ଅର୍ପଣେ, ଭଗବାନ ପାଇଁ କର୍ମରେ ସେ କାମଟାକୁ ଲଗେଇବା। କାମ କୃଷ୍ଣ କର୍ମ ଅର୍ପଣେ। କ୍ରୋଧ ଭକ୍ତ ବିଦ୍ୱେଷୀ, ଭକ୍ତ ଯେମିତି ହନୁମାନଜୀ ହନୁମାନ କ୍ରୋଧଟାକୁ ବ୍ୟବହାର କଲେ, ଲଙ୍କାକୁ ଜାଳିଦେଲେ, କ୍ରୋଧ ଭକ୍ତ ବିଦ୍ୱେଷୀ ଜାଣେ ବା ଭଗବାନଙ୍କ ବିଦ୍ୱେଷ ଯେଉଁମାନେ ରହିଛନ୍ତି ବା ଭକ୍ତଙ୍କର ବିଦ୍ୱେଷ ଯେଉଁମାନେ ଅଛନ୍ତି ତାଙ୍କ ବିରୁଦ୍ଧରେ ଆମେ କ୍ରୋଧକୁ ଲଗେଇବା। ଅର୍ଜୁନ କ୍ରୋଧକୁ ଲଗେଇଲେ, ଯୁଦ୍ଧ କଲେ, କ୍ରୋଧକୁ ଲଗେଇକିରି ଯୁଦ୍ଧ କଲେ, ସମସ୍ତଙ୍କୁ ହତ୍ୟା କଲେ, ହତ୍ୟା କଲେ। ଏ କ୍ରୋଧଟା ଏ ଭଗବାନଙ୍କ ସେବାରେ ଲାଗିଲା, କାମ କ୍ରୋଧ। ଏବଂ ଲୋଭଟା କେମିତି ଲାଗିବ? ଲୋଭଟା ସାଧୁ ସଙ୍ଗେ ହରି କଥା। ଆପଣମାନେ ଯେଉଁ କଥା ଶୁଣୁଛନ୍ତି, ଆପଣ ଲୋଭ ଥାଉ କି ନଥାଉ, କଥା ଶୁଣିଲେ ଲୋଭ ଆସିବ। ଏ ଲୋଭ ସାଧୁ ସଙ୍ଗେ ହରି କଥା, ଭଗବାନ କଥା ଯେଉଁମାନେ ଶୁଣିବେ ସାଧୁମାନଙ୍କୁ ସାଧୁଙ୍କ ସଙ୍ଗରେ, ସେମାନେ ଏଇଟା ଲୋଭର ପ୍ରକୃତ ବ୍ୟବହାର ହେବ। ଏଇଭଳି ଭାବେ ଲୋଭଟା ଆମେ ବ୍ୟବହାର କରିବା, ଲୋଭଟା ସମସ୍ତଙ୍କୁ ରହିବ, କିନ୍ତୁ ଏ ସାଧୁ ସଙ୍ଗରେ ଭଗବାନ କଥା ଶୁଣିବେ, ଏଇଟା ହେଉଛି କ'ଣ ଏ କ୍ରୋଧଟା ଲୋଭଟାର ଏଇଭଳି ଭାବେ ବ୍ୟବହାର ଅଛି। ଲୋଭେ ସାଧୁ ସଙ୍ଗେ ହରି କଥା। ତାପରେ ସେଇଭଳି ଭାବରେ ରହିଛି କାମ କ୍ରୋଧ ଲୋଭ ମୋହ, ମୋହ ରହିଛି। ମୋହ କ'ଣ ପାଇଁ ବ୍ୟବହାର କରାଯିବ? ମୋହ ଇଷ୍ଟ ଲାଭ ବି ନାହିଁ। ଯେମିତି ଭଗବାନଙ୍କଠାରୁ କଥା ଶୁଣିକିରି ଅର୍ଜୁନ କହିଲେ ମୋର ମୋହ ନଷ୍ଟ ହୋଇଗଲା, ମୋହଟା କେମିତି, ମୋହଟା କେମିତି ଆମେ ବ୍ୟବହାର କରିବା ନା, ଇଷ୍ଟ ଲାଭ ବି ନାହିଁ, ଭଗବାନଙ୍କୁ ଆମେ ପାଇପାରିଲେ ନାହିଁ, ଏଇଟା ମୋହଟାକୁ ଏଇଭଳି ଭାବରେ ବ୍ୟବହାର କରିବା। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉ କି ଯାଏ। ଏବଂ ମଦ, ଏଠି ଯେଉଁ କହୁଛି ନା ମଦାନ୍ଧ, ଏଠି କୁହାଗଲା ନା କ'ଣ କୁହାଯାଉଛି ନା ଅନ୍ଧ, ରାଜ ଲକ୍ଷ୍ମୀ ଅନ୍ଧା, ଅନ୍ଧ ହେଇଯାଉଛନ୍ତି ବା ଇଏ ଗୋଟେ ପ୍ରକାର ମଦ। ଏ ମଦଟାକୁ କିଭଳି ବ୍ୟବହାର କରିବା ନା, ନରୋତ୍ତମ ଦାସ ଠାକୁର କହୁଛନ୍ତି ମଦ କୃଷ୍ଣ ଗୁଣଗାନ, ଭଗବାନ ଗୁଣଗାନରେ ଏ ମଦଟାକୁ ଲଗେଇବା। ମଦ ଯେମିତି ଜଣେ ମଦ ପିଇକିରି ଯେମିତି ମାତାଲ ହେଇଯାଉଛି, ସବୁ ଭୁଲି ଯାଉଛି, ସେଇଭଳି ଭାବରେ ଭଗବାନ ଗୁଣଗାନରେ ଆମେ ସବୁ ଭୁଲିଯିବା। ଭଗବାନ ଗୁଣଗାନରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏଇଭଳି ଭାବରେ ନିଯୁକ୍ତ କରିବ ଯଥା ତଥା। ଏଇଭଳି ଭାବ କାମ କ୍ରୋଧ ଏବଂ ଲୋଭକୁ ଏବଂ ଅନ୍ୟ ସବୁ ମଦ ମୋହ ଏସବୁକୁ ଆମେ ଏଇଭଳି ଭାବେ ବ୍ୟବହାର କରିବା ଯଥା ତଥା। ଯେଉଁଭଳି ଭାବ ବ୍ୟବହାର କରିବା କଥା ଆମେ ସେଇଭଳି ବ୍ୟବହାର କରିବା, ତେଣୁ ଏଇଟା ସତ୍ ବ୍ୟବହାର ହେଇଗଲା। ତେଣୁ ଏଠି କୁହାଯାଉଛି ଭଗବାନ କହୁଛନ୍ତି ନିରହଂଚି ଅଭିମାନ୍ୟତେ ବ୍ରହ୍ମସ୍ୱଂ ସାଧୁ ବାଳିସା। ଛୋଟ ପିଲା ଯେମିତି ଜାଣିନାହିଁ ସେଇଭଳି ଭାବରେ ଏମାନେ ମଧ୍ୟ କ'ଣ ସେହିସବୁ ବ୍ରହ୍ମ ସମ୍ପତ୍ତିକୁ ହରଣ କରୁଛନ୍ତି। ନିରହଂ ଯେ ଅଭିମାନ୍ୟତେ, ସେମାନେ ଜାଣିପାରୁନାହାନ୍ତି ଏଇ ବ୍ରହ୍ମ ସମ୍ପତ୍ତି ହରଣ କରିବା ଦ୍ୱାରା ସେମାନେ ନର୍କକୁ ଯିବେ, ନର୍କକୁ ଯାଇ କିଭଳି ଭାବରେ ସବୁ ହେବ ତାଙ୍କର ଅବସ୍ଥା ଆ ପରେ ସବୁ ବର୍ଣ୍ଣନା କରାଯିବ, କିଭଳି ଭାବରେ ସବୁ କୁମ୍ଭି ପାର୍କ ନର୍କରେ ସବୁ ଛଣା ହେବେ ସେମାନେ। ଏବଂ ସେତିକିରେ ମଧ୍ୟ ସରିବ ନାହିଁ, ତାହାପରେ ମଧ୍ୟ ରହିଛି ଏସବୁ କଥା କୁହାଯିବ। 14 ଶ୍ଳୋକରେ କୁହାଯାଇଛି, କିନ୍ତୁ ଆମର ସମୟ ହୋଇଗଲା। ଏ ଶ୍ଳୋକର ଭାଷ୍ୟରେ ଏଠି କହୁଛନ୍ତି ଶ୍ରୀଧର ସ୍ୱାମୀ କହୁଛନ୍ତି 36 ଶ୍ଳୋକରେ ଯେ ବ୍ରହ୍ମସ୍ୱ ଅଭିମାନ୍ୟନ୍ତେ ଇଚ୍ଛନ୍ତି, ଯେଉଁମାନେ ବ୍ରହ୍ମ ସମ୍ପତ୍ତିକୁ ଇଚ୍ଛା କରନ୍ତି, ଅଭିମାନ୍ୟତେ କହିଲେ ଇଚ୍ଛା କରନ୍ତି, ତେ ନିରୟମେବ ଅଭିମାନ୍ୟତେ, ସେମାନେ ନର୍କକୁ ଯିବା ପାଇଁ ଇଚ୍ଛା କରୁଛନ୍ତି। ନର୍କ ବିଷୟରେ ସେମାନଙ୍କର ଆଇଡ଼ିଆ ନାହିଁ, ଜ୍ଞାନ ନାହିଁ ନର୍କ ବିଷୟରେ। କେତେଜଣ କହନ୍ତି ନର୍କ ବୋଲି କିଛି ନାହିଁ, ଆମର ନର୍କ ବିଷୟରେ ତ ଭାଗବତ 5:26 ବର୍ଣ୍ଣନା କରାଯାଇଛି, ଏବଂ କପିଳଦେବ ଭଗବାନ ମଧ୍ୟ ମା ଦେବହୂତିଙ୍କୁ କହିଛନ୍ତି ନର୍କ ବିଷୟରେ, କିଭଳି ଭାବରେ 99,000,000,000 ସବୁ ରହିଛି ଯୋଜନ ରହିଛି, 99 କେତେ ମୋର ଏକ୍ଜାକ୍ଟ ମନେ ପଡ଼ୁନାହିଁ, ସେସବୁ ରହିଛି ଏତିକି ବାଟ, ଖୁବ୍ କମ୍ ସମୟ ଭିତରେ ନେବେ ତାଙ୍କୁ ସବୁ ନେବେ।
भागवत मरे तृतीय स्कंदरे एक कथा कपिलदेव कहते हैं माँ को कहते एति बट ने खूब कम समय भितर नहीं से रास्ता कि भाव ना पूरा जमी ततला कड़े भाया रही थी सी मैंने सब गोड़ फटका ही जाऊ जोर जोर ने प्रहार करुवे जमरजूत मैंने यही भाव ने नरक को सब ने सब कथा वर्णना कर तेणु जो मैंने शास्त्र अध्ययन करेंगे ना किसी करेंगे ना से हाँ ये सब बेकार कथा मनगढ़ा कथा शास्त्रा मनगढ़ा कथा नुह ये सब ज्ञान आमको प्रदान करमर उपकार भगवान ये सब ज्ञान आमको प्रदान करेणु ये श्लोक कहुची निरय को से मानते अत बालिशा बालिशा कहले अज्ञ जानती ना से जाणिक कौन तापर कार्य करूना से अनुसार आत्मपात न विचक्षते निजर जो रही निजर नाश को से जानपार ना नाश 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 ही जाश हूँ कौन नाश कहले जमी भगवत गीतार भगवान कहले नाशटा कौन ना आत्मपातटा कौन आत्मार विनाश ना आत्मा जमी आम शरीर विनाश हो जाए भाव आत्मार विनाश हो जाए नुह आत्मा सब बेल भगवत गीतार भगवान कहले षष्ठ अध्याय भगवान कहले कौन जो मांग पश्यति सर्वत्र सर्वंच मई पश्यति तस्यांग न प्रणश्यति सचमे न प्रणश्यति तार केवल विनाश हम ना प्रणश्यति कह विनाश हम ना किए जे जो मांग पश्यति सर्वत्र सबुठार जे भगवान दर्शन करती ए भक्तर सबुठ उन्नत स्तर कथा यहाँ महा महाभागवत स्तर कथा यहाँ जो मैंने से स्तर को जाने सबुठ भगवान दर्शन करती जो मां पश्यति सर्वत्र सर्वंच मई पश्यति सबुठे भगवान दर्शन करती सच मेन प्रणश्यति सी भगवान केवे भूलती ना भगवान मत के भूलती ना आत्मार विनाश हो आम सब आम मान सब आत्मार विनाश हो जाए तेणु आम आत्मा सम्बन्ध की चिंता करूना आम शरीर सम्बन्ध चिंता करूचे आज जुगरे पृथ्वी जी मनुष्य मान अच्छा सात शह आठश कोटी पाखे लोक रही केतेज लोक आत्मा विषय चिंता करुँचर सब आत्मपात हो जा आत्मा नष्ट हो जाए कह चले तो आत्मा विषय किसी चिंता ना से भावन शरीर से भाव जीवन चली जाऊ तेणु आत्मार विनाश कहले आम आत्मा सम्बन्ध आम चिंता करूना तेणु भागवत हूँ आत्मा सम्बन्ध ज्ञान आत्मार आहार प्रदान कर भागवत प्रथम स्कंद द्वितीय अध्याय सुत गोस्वामी एक कहले ये आत्मार खाद्य आम प्राप्त होचे सभी पुंसांग परधर्म जत भक्ति अध्यक्ष जे अहैतुकी अप्रतिहता जय आत्मा सुप्रसिद्धति आत्मार केमी विनाश हो जाऊँगी लोक मैंने जानू ना आत्मार केमी उन्नति हे आत्मा केमी आनंद प्राप्त हे से ये भगवान भक्ति भागवत से कहुची शास्त्र सार ये कहुए शास्त्र सार हूँ आत्मार केमी आम उन्नति विधान करवा ये भगवान भक्ति माध्यम ये आत्मार उन्नति करपर आत्मार केवल विनाश हम ना आत्मा सब रहा भगवत गीतार भगवान सब ज्ञान देकर अर्जुन को अंतिम कहले जो मैंने जो मैंने जो कौन यही कौन गर्व अहंकार द्वारा मो कथा शुणती ना तार मत विनाश हो कौन मुझे कथा कहली ये आम समस्त मंगलप भगवान कहते किंतु आमे जद अहंकार आश्रित न जोत्साहित मन से तार कौन हम तक ना कौन ना अठर अध्याय भगवान कहते यहाँ अचत्य अहंकार न शोष विनक्षसी आम कहीं भगवत गीता शुणुना भागवत शुणुना कहीं अहंकार वशत अहंकार वशत जो मैंने शुणवे ना विनक्ष विनाश हो विनाश कौन हम मानते आत्मा सम्बन्ध ज्ञान प्राप्त हो पारे ना शरीर सचेतन रे सब तेणु ये भाव में आमर समय हो गला आमर कथा विश्राम पूर्व दुई मिनट भगवान नाम कीर्तन करें कथा विश्राम दे।